नमो भगवते वासुदेवाय। श्रीमद् भगवद गीता पंचम अध्याय गतकाल मान आठ नंबर और नौ नंबर श्लोक तात्पर्य समझे। जेतेबेले कर्मजोग माध्यम रे व्यक्ति चित्त को जय करे, शरीर को जय करे, इंद्रिय को जय करे, सर्वात्म दर्शन करे, कर्मजोग अर्थ भगवान को पाइन जो कर्म करिवा, ताद्वारा तार स्थिति एभले आसे से शरीर और आत्मा दुईटा को पृथक करिपारे। इंद्रिय को जेमिति आमे कौन आमे इंद्रियर बश हेउचे, इंद्रिय जहा कहुचे बा इंद्रिय मानकर जो गति ତାଙ୍କର ଯୋଉ ବେଗ ଯାହା କୁହାଯାଏ ସଂସ୍କୃତରେ, ଇନ୍ଦ୍ରିୟ ମାନଙ୍କର ଯୋଉ ବେଗ ଗୁଡାକ ରହିଲା, ତାଙ୍କ ପ୍ରଭାବ ରହିଲା, ତା ପଛରେ ଆମେ ଯାଉଛେ। ଆମେ ଆଉ ଆତ୍ମା ଆମେ ଆମର ପ୍ରଭାବଟା ଇନ୍ଦ୍ରିୟ ମାନଙ୍କ ଉପରେ ପକେଇ ପାରୁନି, ଇନ୍ଦ୍ରିୟ ମାନେ ତାଙ୍କ ପ୍ରଭାବଟା ଆମ ଉପରେ ପକଉଛନ୍ତି। ଯେହେତୁ ଆମର ବ୍ରହ୍ମଗତି ବା ବ୍ରହ୍ମାନୁଭବ ଯାହା କୁହନ୍ତି ଆତ୍ମାନୁଭବ ଆମର ହେଇନି, ଇନ୍ଦ୍ରିୟ କେବଳ ମାନେ ପ୍ରଭାବ ପକଉନାହାନ୍ତି, ବୁଦ୍ଧି ପ୍ରଭାବ ପକାଉଛନ୍ତି, ମନ ବି ପ୍ରଭାବ ପକାଉଛନ୍ତି, ସମସ୍ତେ ଆତ୍ମା ଉପରେ ପ୍ରଭାବ ପକେଇ ପାରୁଛନ୍ତି। କାରଣ ଆତ୍ମା ଯେହେତୁ ଏମାନଙ୍କ ବନ୍ଧନରେ ରହିଯାଇଛି, ତାକୁ ଉଦ୍ଧାର କରିବା ପାଇଁ ଆମେ ଜୀବାତ୍ମା ଆମର ଏଇ ଜୀବାତ୍ମାର ସ୍ୱରୂପ ସ୍ଥିତିକୁ ଆଣିବା ପାଇଁ ଏଇ ନିଷ୍କାମ କର୍ମ ଯୋଗଟା ଭଗବାନ ପାଇଁ କର୍ମ। କାରଣ ଅର୍ଜୁନ ଯେମିତି ଭାବୁଥିଲେ ମରି ବନ୍ଧୁ ବାନ୍ଧବ ଶରୀର ସ୍ତ୍ରୀ ପୁତ୍ର କନ୍ୟା ଦେହ ଦେଶ ଏ ଯାହା ସବୁ ରହିଛି ଶରୀରକୁ ନେଇକି ଆରମ୍ଭ ହେଇଛି ନା, ସବୁ ଭଗବାନଙ୍କର ସୃଷ୍ଟ, ଆମେ ଭଗବାନଙ୍କର। ତେଣୁ କର୍ମଟା ଯେତେବେଳେ ଭଗବାନଙ୍କ ଉଦ୍ଦେଶ୍ୟରେ ନ ହବ, ନିଷ୍କାମ ଭାବରେ ନ ହବ, ଭଗବାନଙ୍କ ସୁଖ ପାଇଁ ନ ହବ, ତେଣୁ ସ୍ୱର ପାଇଁ କର୍ମ କରିବ। ସ୍ୱର ପାଇଁ କର୍ମ କଲା ମାତ୍ରେ ଦୁଇଟା ଅଛି ତା ଦେହରେ, ଗୋଟେ ପାପ ଗୋଟେ ପୁଣ୍ୟ, ଦୁଇଟା ଭିତରେ କରିବ, ଦୁଇଟା ହିଁ ବନ୍ଧନରେ ପଡିବ। ଏ ଜନ୍ମରେ ବି ଆମେ ଯୋଉ କର୍ମଫଳଟା ଭୋଗୁଛେ କଣ ପାପ ପୁଣ୍ୟ ମିକ୍ସ ନା, ଆଉ ପାପର କେତେବେଳେ ପାପର ଫଳ ଭୋଗିବାକୁ ପଡୁଛି, କେତେବେଳେ ପୁଣ୍ୟର ଫଳ ଭୋଗିବାକୁ ପଡୁଛି। ପାପର ଫଳ ସ୍ୱରୂପରେ ଶାରୀରିକ ଦୁଃଖ ଆସିକି ପହଞ୍ଚିବ, ଅପମାନ ଆସିକି ପହଞ୍ଚିବ, ନିନ୍ଦା ଆସିକି ପହଞ୍ଚିବ, ଧନକ୍ଷୟ ହବ, ପାପର ଫଳ। ଆଉ ପୁଣ୍ୟର ଫଳ ହେଲା ତୁମକୁ ପ୍ରାପ୍ତି ହବ, ବିଷୟଭୋଗ ପ୍ରାପ୍ତି ହବ, ସମ୍ମାନ ପ୍ରାପ୍ତି ହବ, ଧନ ସମ୍ପତ୍ତି ଯାହା ଗୁଡା କହୁଛ ସବୁ ପ୍ରଭୁତ୍ୱ ଏଗୁଡା ପ୍ରାପ୍ତି ହବ। ଏଇଟା ଚକ୍ର ଭଳିଆ ଚାଲିଛି, ଏଇଟା କର୍ମଚକ୍ର କୁହନ୍ତି, ପାପ ପୁଣ୍ୟର ଚକ୍ର। ଜଣେ ବ୍ୟକ୍ତି ତାର କର୍ମ ହିସାବରେ ସବୁ ବନ୍ଧା ହେଇକି ରହିଛନ୍ତି କର୍ମ ଗୁଡାକ, ଅତି ପାପ କରିଥାନ୍ତି ଯୋଉ ଲୋକମାନେ, ସେମାନେ ଜଗତରେ ଭଗବାନ କଣ, ଶରୀର କଣ, କିଛି ଶରୀର କଣ ବି ସେମାନେ ଜାଣନ୍ତିନି। ସୋ ଆମେ ଯେତେବେଳେ ସଂକୀର୍ତ୍ତନ ଯାଉଥିଲୁ, ସେ ଦେଖିଛୁ ସେ ଯାଉ, ସେଟା ଗୋଟେ କଣ ବ୍ଲକ ଥାଏ ରାୟଗଡ଼ାରୁ ବାହାରକୁ ଗଲେ, ସେ ଡାହାଣକୁ ଆମେ ପଶିକି ଯାଉ, ସେ ସବୁ ଚନ୍ଦନ ଗଛ ସେତେବେଳେ ସରକାର ଲଗାଉଥିଲା। ମୁଁ ସେତେବେଳେ ଦେଖିଛି ସେ ମଦନପୁର ଗାଡ଼ିରେ ଯାଏ, ମୁଁ ଦେଖିଛି ଲୋକମାନେ ଉଲଗ୍ନ ହେଇକି ବୁଲନ୍ତି, ପୁରା ପୁରୁଷଟା ଉଲଗ୍ନ ହେଇକି ବୁଲୁଥିବେ। ଯେତେବେଳେ 93-94 ଆମେ ଯାଉଥିଲୁ ସବୁ, ମାନେ ସେମାନେ କଣ ଯେ ଜଗତ ବିଷୟରେ ଭଗବାନଙ୍କ ବିଷୟରେ, ସେଇ କଞ୍ଚା ମାଂସ ବି ଖାଉଛନ୍ତି, ସେଇ କନ୍ଦମୂଳ ପୋଡି ଖାଇଦେବେ, ସେ ବାସନ କୁସନ ତାଙ୍କର ଧୁଆଯାଏ ନା, ମାନେ ସେମାନେ ମନୁଷ୍ୟ କିନ୍ତୁ ତାଙ୍କର ପାପ ସ୍ୱରୂପ ଏମିତି ପାପ କର୍ମ କରିଛନ୍ତି, ତାଙ୍କୁ ଏଭଳି ଦଶାରେ ରଖା ହେଇଛି, ଶରୀରର ଚେତନାଟା ବି ତାଙ୍କର ନାହିଁ। ଏଇଟା ଶରୀର, ଏଇଟା ଭୁଲ, ଏଇଟା ଠିକ, ଏଇଟା ଏମିତି କରିବା ଦରକାର, ଶୌଚ ସ୍ନାନ ଏମାନେ ତାଙ୍କର ସବୁ କିଛି ବି ନାହିଁ। ଆମେ ତାଙ୍କୁ ଘୃଣା କରୁନା, କିନ୍ତୁ ସିଏ କଣ କରିବ ବ୍ୟକ୍ତିଟା, ଆତ୍ମାଟା କଣ କରିବ, ସେ ଏମିତି ପାପ କରିଛି, ବର୍ତ୍ତମାନ ଗୋଟେ ଶରୀରଟା ଗୋଟେ କଣ, କର୍ମର ପ୍ରତିକ୍ରିୟା ହଉଛି ଗୋଟେ ଶରୀର, ସେଟା ଭଲ ସ୍ୱର ରାଜା ସ୍ୱର ହଉ, ପ୍ରଜା ସ୍ୱର ହଉ, ନାରୀ ସ୍ୱର ହଉ, ପୁରୁଷ ସ୍ୱର ହଉ, କର୍ମର ପ୍ରତିକ୍ରିୟା ହଉଛି ଏଟା ଗୋଟେ ଶରୀର। ସେ କିଏ ଗୋରା ଦେଖା ହେଲା, କିଏ ପଇସା ଦେଖା ପଇସା ବାଲା ହେଲା, କିଏ ବହୁତ ଶିକ୍ଷିତ ହେଲା, ସେ ତା ସହିତ କିଛି କର୍ମର ଏଗୁଡା ସବୁ ପ୍ରତିକ୍ରିୟା, ଭଲ କର୍ମ କରିଛି ଯେ ବଡ଼ ଘର ଧନୀ ଘରେ ଜନ୍ମ ହେଇଛି, ଏହା ହେଇଛି ତାହା ହେଇଛି, ତାର ଅର୍ଥ ନୁହେଁ ଯେ ତାର ପାପର ପ୍ରତିକ୍ରିୟାଟା ନାହିଁ, ଅଛି ତାଙ୍କ ତାର ମାନସିକ ଦୁଃଖ ଯୋଉଗୁଡାକ ଯୋଉଟାକୁ ଆମେ ସଂସାର ଖବର ପାଉନୁ, କିନ୍ତୁ ବଡ଼ ଘର ଯେଉଁମାନେ ବହୁତ ପଇସା ବାଲା ତାଙ୍କର ଯୋଉ ମାନସିକ ଦୁଃଖ, ଆଧ୍ୟାତ୍ମିକ ଦୁଃଖ ଯୋଉଟା, ସେଟା ତୁମେ ନ କହିଲେ ବି ମାନେ ମୁଣ୍ଡ ଖରାପ ହେଇଯାଏ ତୁମର। ଯେମିତି ଗୋଟେ ଗରିବ ଲୋକ ତାଙ୍କର ସବୁ କଣ ଆଜିକାଲି ଧନୀ ତାଲିକା ଭାବ ନେଇକି ସବୁ ବିଶ୍ୱରେ ଇଏ ଏକ ନମ୍ବର ଧନୀ, ସେ ଦୁଇ ନମ୍ବର ଧନୀ, ଏସିଆରେ ଇଏ ଏକ ନମ୍ବର ଧନୀ, ଦୁଇ ନମ୍ବର ଧନୀ, ସେ ଏକ ନମ୍ବରରୁ ପାଞ୍ଚ ନମ୍ବରକୁ ଧନୀ ହେଇଗଲା, ତା ମୁଣ୍ଡ କାମ ଆଉ କରିବେନି, ତାଙ୍କର ଆଉ ଖାପି ବି କରିବେନି, ପାଞ୍ଚ ନମ୍ବର ଧନୀ, ଏକ ନମ୍ବର ଧନୀ ଥିଲେ ପାଞ୍ଚ ନମ୍ବର ଖସି ଆସିଲେ। ସେ ଦୁଃଖ, ସିଏ ପୁଣ୍ୟ ଥିଲେ ବି ପାପର ପ୍ରତିକ୍ରିୟା ସ୍ୱରୂପ ପୁଣି ମାନସିକ ଦଣ୍ଡ ବି ଅଛି। ଏ ଜଗତରେ ଯେତେ ଜୀବ ରହିଛନ୍ତି ନା, ଏଇଟା ପୁଣ୍ୟ ପାପାତ୍ମକ କର୍ମ ଯୋଗୁଁ ଏ ଜଗତରେ ଆମେ ରହିଛେ। ତା ପାଇଁ ଏଇ ଶରୀର ଗୁଡାକ, ଶରୀର କର୍ମ ଗୁଡା ସବୁ ଭୋଗୁଛି। ସେ ଦୁଇଟା ପାପ କର୍ମ ଆଉ ପୁଣ୍ୟ କର୍ମର ଉର୍ଦ୍ଧ ଆଉ ଗୋଟେ ରହିଲା। କର୍ମ ତ ଆମେ କରିବା ଯେହେତୁ ଇନ୍ଦ୍ରିୟ ରହିଛି, କିନ୍ତୁ ଇନ୍ଦ୍ରିୟ ମାନଙ୍କ ପଛରେ ଆମେ ସବୁ ପଳେଇ ଯାଉଛେ। ତେଣୁ ଇନ୍ଦ୍ରିୟ ତଳେ ପାପ କର୍ମ କରିବା ପାଇଁ ଚାହୁଁଛି ପଳଉଛି, ପୁଣ୍ୟ ତଳେ କର୍ମ କରିବା ପାଇଁ ଚାହୁଁଛି ପଳଉଛି। ଆମେ ଆଉ ଅଟକେଇ ପାରୁନା, ଆମେ ଯୋଉ ଜୀବାତ୍ମା ଆମେ ଆଉ ଅଟକେଇ ପାରୁନା, କାହିଁକି ନା ଆମେ ଆଉ ଆମର ଶକ୍ତିଟା ନାହିଁ ତାଙ୍କ ପାଖରେ, ଯାହାକୁ ବଳବାନ ଶକ୍ତି ନାହିଁ। ସେଥିପାଇଁ ଉପାୟଟା ଦେଲେ ଭଗବାନ ସେ କଥା କହୁଛନ୍ତି, ତୁମେ ସନ୍ନ୍ୟାସ ଡାଇରେକ୍ଟ ହବା ପାଇଁ ଚେଷ୍ଟା କରନି, ସନ୍ନ୍ୟାସ ଦ୍ୱାରା ରିଏଲାଇଜେସନ ପାଇବନି, ବରଂ କର୍ମଯୋଗ କରି ସନ୍ନ୍ୟାସ ହବ। ତୁମେ ସେଇ ସନ୍ନ୍ୟାସ ହବା ପାଇଁ ଚାହୁଁଛ, ଜ୍ଞାନ ଲାଭ କରିବ, ମୋ ଆତ୍ମା ମୁଁ ହଉଛି ବ୍ରହ୍ମ, ତୁମେ ସେଇଟା ପାଇବାକୁ ହେଲେ ତୁମେ ଏଇ ଭଗବାନଙ୍କ ନିମିତ୍ତ କର୍ମ ଗୁଡାକ କର, କରିକି ତୁମେ ଯାଅ ସେ ସ୍ଟେଜକୁ। ଖାଲି ଡାଇରେକ୍ଟ ତୁମେ ହେଇପାରିବ, ତୁମେ ଯେତେ ଶାସ୍ତ୍ର ପଢ ଯାହା ବି କର, ଇନ୍ଦ୍ରିୟ ତ ଇନ୍ଦ୍ରିୟ, ଇନ୍ଦ୍ରିୟ ତ ତୁମକୁ ବସିବାକୁ ଦେବେନି, ସେ ପାପ କର୍ମ ଲାଗିବ ନା ପୁଣ୍ୟ କର୍ମ ଲାଗିବେ। ସେମାନେ କେମିତି ଅଛନ୍ତି, କିଭଳି ଭାବରେ ଅଛନ୍ତି, ସଜୀବ ନିର୍ଜୀବ ଆମେ ଆମେ କିଛି ବି ବୁଝିପାରୁନେ। ଯେହେତୁ ଗୋଟେ ମୋବାଇଲଟା କେମିତି କାମ କରୁଛି ତୁମେ ଜାଣିନ, ସେ କେମିତି ତା ଭିତରେ ସିଷ୍ଟମଟା କାମ କରୁଛି କଣ ଆମେ ଜାଣିଛେ, ଆମେ ଖାଲି ୟୁଜ୍ କରୁଛେ। ସେଟା ବଡିଟା ଏଇ ଇନ୍ଦ୍ରଟା କେମିତି କାମ କରୁଛି ତୁମେ କିଛି ନାହିଁ, ତୁମେ କିଛି ଜାଣିନ, କୁଆଡେ କଣ ତାର ଚିନ୍ତା, କୁଆଡେ କେତେ କଥା, କୁଆଡେ କଣ ଭାବନା, ଇନ୍ଦ୍ର ମାନେ କୁଆଡେ କେତେବେଳେ କୁଆଡେ ଯିବେ ତାର ହିସାବ ପତ୍ର ନାହିଁ। ପୂର୍ବର ଶ୍ଳୋକରେ ଯୋଉ କହୁଥିଲେ କର୍ମଯୋଗ କରିକରି ଜଣଙ୍କର ସ୍ଟେଜ ଗୁଡା କେମିତି ଆସିବ, ଜିତେନ୍ଦ୍ରିୟ କେମିତି ହବ, ଆଗେ ଚିତ୍ତ ସ୍ଥିର ହବ, ତାର ଶରୀରକୁ ବିଜୟ କରିବ, ଇନ୍ଦ୍ରିୟକୁ ଜୟ କରିବ, ସର୍ବଭୂତରେ ଆତ୍ମଦର୍ଶନ କରିବ, ତାପରେ ସେ ଡିସ୍କ୍ରିମିନେଟ୍ କରିଦବ, ପାର୍ଥକ୍ୟ କରିଦବ ଯେ ମୁଁ ହଉଛି ଭଗବାନଙ୍କର। ଯଦିଓ ଇନ୍ଦ୍ରମାନେ କିଛି କର୍ମ କରୁଛନ୍ତି, ଏଇଟା ସବୁ ପ୍ରଭୁଙ୍କ ଇଚ୍ଛାରେ ଚାଲିଛି, ସେ ଆଉ ଜାଣି ଶୁଣିକି ଇନ୍ଦ୍ରିୟ ପଛରେ ଆଉ ଯିବନି, ସେ ଭଗବାନଙ୍କର କର୍ମରେ ସବୁବେଳେ ନିଯୁକ୍ତ ରହିଥିବ। ତା ଭିତରେ ଯଦି ଇନ୍ଦ୍ରମାନେ କେଉଁ ଆଡେ ଯାଉଛନ୍ତି, ସେ ଜାଣିବ ଯେ ମୁଁ ଇନ୍ଦ୍ରିୟ ମୁଁ ଏଇ କର୍ମଟା କରୁନି, ଏମାନେ ଇନ୍ଦ୍ରମାନେ ତାଙ୍କ ବିଷୟ ଭୋଗରେ ଲାଗୁଛନ୍ତି, ଯେତେବେଳେ ସେ ପାପ କର୍ମ କରେନି। ଭକ୍ତିଗଣ ଠାକୁର ସେ ବାଚ୍ୟରେ ଲେଖିଛନ୍ତି, କର୍ମଯୋଗୀ ଦର୍ଶନ ଶ୍ରବଣ ସ୍ପର୍ଶନ ଘ୍ରାଣ ଭୋଜନ ଗମନ ନିଦ୍ରା ଓ ଶ୍ୱାସ ଆଦି କାର୍ଯ୍ୟ କରି ମଧ୍ୟ ତତ୍ତ୍ୱଜ୍ଞାନ ବଶତଃ ମୁଁ କିଛି କରୁନାହିଁ ଏଇ ରୂପ ଏଇ ଭାବରେ ମନେ କରେ। ସେ ତାର ମୁଁ ଏଇଟା କିଛି କରୁନି, ଇନ୍ଦ୍ରିୟ ମାନେ ତାଙ୍କ କାର୍ଯ୍ୟ ଗୁଡା ସବୁ କରୁଛନ୍ତି। ସେ ତ ମାନେ କଣ, ଇନ୍ଦ୍ରିୟକୁ ନିଜ ଠାକୁ ବା ଆତ୍ମାକୁ, ସେ ଆତ୍ମା ଆତ୍ମା ଠାରୁ ଇନ୍ଦ୍ରିୟକୁ ପୃଥକ କରିପାରୁଛନ୍ତି, ସେ ଶକ୍ତିଟା ତାଙ୍କର ଅଛି, ସେ ବିକର୍ମ କରୁନାହାନ୍ତି। କିନ୍ତୁ ଇନ୍ଦ୍ରିୟ ମାନେ ଯାହା ଦର୍ଶନ କରୁଛନ୍ତି, ସ୍ପର୍ଶ କରୁଛନ୍ତି, ଆଘ୍ରାଣ କରୁଛନ୍ତି, ସେ ତା ପାଇଁ ସେ ବ୍ୟସ୍ତ ନୁହନ୍ତି। ସେ କଥା ସେ କହୁଛନ୍ତି, ପ୍ରଳାପ ଦ୍ରବ୍ୟତାଗ ଦ୍ରବ୍ୟ ଗ୍ରହଣ ଉନ୍ମିଶ୍ରଣ ଓ ନିମିଶ୍ରଣ କାର୍ଯ୍ୟକାଳରେ ସେ ମନେ କରନ୍ତି ମୁଁ ହଉଛି ଜଡ ଦେହ, ମୁଁ ଜଡ ଦେହ ଭିତରେ ଅଛି। ଜଣେ କହିବ ଆଚ୍ଛା, ଇନ୍ଦ୍ର ଗୁଡା ତାଙ୍କ କାର୍ଯ୍ୟ ଗୁଡା କରୁଛନ୍ତି, ଦେଖୁଛନ୍ତି, ଚିନ୍ତା କରୁଛନ୍ତି, ସେ ଦେଖୁଛନ୍ତି, ଚିନ୍ତା କରୁଛନ୍ତି, ଖାଉଛନ୍ତି, ଶୋଉଛନ୍ତି, ଇନ୍ଦ୍ରମାନେ ତ ସବୁ କର୍ମ କରୁଛନ୍ତି ନା। ସେତେବେଳେ ଆମର ଆତ୍ମା କଣ ଚିନ୍ତା କରିବ, ଯେ ଆତ୍ମସ୍ଥିତି ଗଲା ତାର ଚିନ୍ତନ କଣ ହବ। ସେ ସେଠି କହୁଛନ୍ତି ମୁଁ ଏ ଜଡ ଦେହରେ ରହିଛି, ସେମାନେ ଏ ସେମାନେ କୋଉମାନେ ଇନ୍ଦ୍ରିୟ ମାନେ ସେ ସବୁ ତାଙ୍କ କାର୍ଯ୍ୟ କରୁଛନ୍ତି, ମୁଁ ହଉଛି ଆତ୍ମା ନା, ମୁଁ ଏ ଜଡ ଦେହ ଭିତରେ ରହିଯାଇଛି। ଅବିଦ୍ୟା ବନ୍ଧ ମୁଁ ଏଇ ସକଳ କାର୍ଯ୍ୟର ନିର୍ଦ୍ଧାରଣ ଓ ମନନ ମାତ୍ର କରିଛି। ଆଉ ପୁଣି ଚିନ୍ତା କେମିତି ହେଇଯାଉଛି, ଆତ୍ମା ସ୍ତରରେ ତ ଆମେ ରହିଛେ, ପୁଣି ଇନ୍ଦ୍ରିୟ ଗୁଡାକ ଇଆଡେ ଗଲେ ସିଆଡେ ଗଲେ ଏ କର୍ମ କଲେ କେମିତି ଚିନ୍ତା ହଉଛି ନା। ସେ ବୁଝିପାରୁଛି ମୁଁ ହଉଛି ଆତ୍ମା, କିନ୍ତୁ ଗୋଟେ ବନ୍ଧନରେ ରହିଯାଇଛି। ଆମର କଣ, ଆମର ଯେତେ କଥା ଶ୍ରବଣ, ଯେତେ ଆମ ଭଗବାନଙ୍କ ସେବା, ସେବାରେ ଆମର ପା ଗୋଟେ କନକ୍ଲୁଜନଟାକୁ ଏଇଠିକି ଆସିବ, ଶିକ୍ଷାଷ୍ଟକର ଯୋଉ ତିନି ନମ୍ବର ନା ଚାରି ନମ୍ବର ଆସିବନି, ଅନନ୍ଦ ତନୁଜ କିଙ୍କର ପତିତମା ବିଷମେ ଭବାମ ବୁଝ, ଏଇ ସ୍ଟେଜକୁ ନହେଲେ ତ ଭଜନ ହବନି। ବହୁତ ଲୋକ ବହୁତ ପ୍ରଶ୍ନ ପଚାରୁଛନ୍ତି, ବହୁତ ଭକ୍ତ ମୋ ମନଟା ଆଜ୍ଞା ଜପର କାହିଁକି ଲାଗୁନି, ମୋର ଯେଉଁ ମନଟା ଏମିତି, ଆରେ ତୁମକୁ ଉତ୍ତର ଦିଆ ହବ, ତୁମକୁ ଯେତେ ପଦ୍ଧତି ଦିଆଯାଉ, ତୁମେ କିଏ ସାଗେ ଯେଦିନ ଚିନ୍ତା କରିପାରିବ, ତୁମକୁ କଣ ଭଜନ କରିବାକୁ ଇଚ୍ଛା ହବ, ପଇସା କମେଇବାକୁ ଇଚ୍ଛା ହଉଛି, ସବୁ କାମ କରିବାକୁ ଇଚ୍ଛା ହଉଛି, ଠାକୁରଙ୍କୁ ଭଜନ କରିବାକୁ କାହିଁ ଇଚ୍ଛା ହଉନି, ତାର ଉତ୍ତରଟା କଣ, ତାର ଉତ୍ତରଟା ମୁଁ କିଏ। ସେ ସନାତନ କୃଷ୍ଣ ଆଗେ ପଚାରିଲେ ନା, ମୁଁ କିଏ, ଆମେ କିଏ, ମୁଁ କିଏ, ମୁଁ ଅନନ୍ଦ ତନୁଜ କିଙ୍କର, ମୁଁ ଭଗବାନ ଆପଣଙ୍କ ଲୋକ, ମୁଁ ଏଠି ପଡିଯାଇଛି ଆଉ ମତେ ଆପଣ ଉଦ୍ଧାର କରନ୍ତୁ। ଆଉ ଜଣେ ତଳେ ସବୁବେଳେ ଏଇଟା ଚିନ୍ତା ନ କରିବେ ମୋ କୃଷ୍ଣଙ୍କର ସେ ଭଜନ କରିପାରିବେ। ସୂତ୍ରଟା କିଛି କାମ ଦେବନି, ସୂତ୍ର ଅଛି ଅଛି, ସୂତ୍ର ତ ରହିଛ ମଙ୍ଗଳ ଆଳତି, ତୁମେ ମଙ୍ଗଳ ଆଳତି ଉଠି ପଳେଇ ଆସୁଛ, ତାପରେ କହିବ ମଙ୍ଗଳି ଦର୍ଶନ କରିଦେଲି ମୋତେ ଚାଲିଗଲି ମୋ ଶୈଳା, ଜପଶଳ ମଙ୍ଗଳ ଶୈଳା ଶୈଳା ସରିବା ପାଠ ନୁହେଁ। ମୁଁ ହଉଛି ଭଗବାନଙ୍କର, ମୁଁ କରୁଛି କାହିଁକି ନା ତାଙ୍କ ସେବାରେ ଲାଗି ତାଙ୍କ ପାଖକୁ ଯିବା ପାଇଁ, ଏଇଟାକୁ ସବୁବେଳେ ମୁଣ୍ଡ ରଖିବାକୁ ପଡିବ। ମୁଁ କୃଷ୍ଣଙ୍କର, ମୋର ଏ ଜଗତର ଯେତେ ସୁଖ ଶାନ୍ତି ଯାହା ବସ୍ତୁ ମିଳୁ, ଲାଭ ହଉ କ୍ଷତି ହଉ, ମୁଁ ହଉଛି ଭଗବାନଙ୍କର। ଏଇଟା ଯେତେବେଳେ ଜଣେ ପୁରା ମନ ଭିତରେ ନ ରଖିବ ସେ କଣ ଭଜନ କରିପାରିବ? କରିପାରିବନି। ଯେତେ ପ୍ରକାର ସୂତ୍ର ଥାଉ, ଯେତେ ପ୍ରକାର ଫର୍ମୁଲା ଥାଉ, ଯୋଉ ଯୋଉ ଜିନିଷଟା ଆମକୁ ସବୁ ଶିଖା ହଉଛି, ଏଇଟା କର ସେଟା କର ସେଟା କର, ସେଟା କଣ କାମରେ ଲାଗିବ? ତାର ତ ଜଗତ ପ୍ରତି ଆସକ୍ତି ରହିଛି ନା, ସେ କାହିଁ ଭଜନ କରିବାକୁ ଯିବ? ଜଣଙ୍କର ଆବଶ୍ୟକ କଣ? ଜଣେ ଜଣେ ଯୋଉ ଭଜନ କହୁଛେ, ଯେମିତି ପଇସାଟା କମଉଛି, କାହିଁକି ପଇସାଟା କମଉଛି? ପଇସାଟା ଯୋଉ କମଉଛି କାହିଁକି କମଉଛି? ଏଟା ଦେହ ପାଇଁ ଦରକାର। ସେ ଜଣେ ଭଜନ କାହିଁ କରିବ? ସେ କାହିଁକି ଭଗବାନଙ୍କୁ ଚିନ୍ତା କରିବ? ସେ ତ ଜାଣିପାରିବ ମୋର ଆତ୍ମା ପାଇଁ କିଛି ଦରକାର, ମୁଁ ଏଠି ଦୁଃଖରେ ରହୁଛି, ମତେ ଯେତେ ମାନେ ଯାହା ସବୁ ମିଳିଲେ ବି ମୁଁ ଏଠି ଦୁଃଖରେ ରହିବି। ସେ ତ ଏଇ ଚିନ୍ତନଟା ତାର ନ ଆସିବ, ସେ ଦୁଃଖ ପାଇବ। ଭଜନ ଏଇଟା ରିଏଲାଇଜେସନ। ସେଥିପାଇଁ ପ୍ରଭୁପାଦ ଟୋଟାଲ ଯେତେ ବର୍ଷ ରହିଲେ ଏ ଜଗତରେ, ସେ କେବଳ ଶରୀର ଆତ୍ମାଠୁ ବଡ କଥା ବେଶୀ ମଝିରେ ମଝିରେ କଣ ଟିକେ କହିଛି ନା, ବେଶୀ କିଛି ଫିଲୋସଫି କହିଲେନି, ହଜାରେ ଫିଲୋସଫି କାମ ବି ଦବନି କଳିଯୁଗ ଲୋକଗୁଡାଙ୍କର। ସେ ବହୁତ ବଡ ବଡ ଭଲ କଥା ସବୁ ଶୁଣିବେ, ଭଲ କରିବେ, ସେ ସବୁ କୁଆଡେ ଯିବେ, ବୃନ୍ଦାବନ ଯିବେ, ଯୁଆଡେ ଯିବେ, କିନ୍ତୁ ଖାନା ପିନା କୋଉଥିରେ କମ୍ପ୍ରମାଇଜ ହବନି। ସେ ପୁଣି ସରିଲା କଥା ସରିଲା, ସେ ଯଖମାଳ ସରିଲା, ପୁଣି ଯୋଉ ଦେହ ଅଭିନିବେଶ ସେ ଦେବେ ଦେହ ଅଭିନିବେଶ। ଦେହ ସୁଖ କେହି ଛାଡ଼ିବେନି, ଯେତେ ଅନୁଷ୍ଠାନ ଯୋଉଠି ଯାହା ଦେଖୁନା, ଏଠି ଦେହ ସୁଖ ନଥିବ ଏଠି କିଏ ଯିବେନି। ଭଲ ଖାଇବା ପିଇବା ଭଲ ମନ୍ଦ ପୁରା ସବୁ ଠିକ ଚକାଣ ଚକାଣ ଥିବ, ଲୋକ ଦୌଡ଼ିବେ। ସେଟା ଜାଣିଛନ୍ତି ଆଚାର୍ଯ୍ୟମାନଙ୍କୁ, ସେଟା କହିକି ହେଲେ କିଛି ମାନେ ସ୍ୱୀକୃତି ପାଆନ୍ତୁ। ପୂର୍ବତ ବେଶୀ କିଛି କହିଲେନି କାହିଁକି, ସେ ବୈଷ୍ଣବ ଘରର ଛୁଆ, ଆସିବେ ଭଗବାନଙ୍କର ଶୁଦ୍ଧ ଭକ୍ତ, ସେ ସବୁ ଜାଣିଛନ୍ତି, ସବୁ ଶାସ୍ତ୍ର ଜାଣିଛନ୍ତି। କିନ୍ତୁ ସେ କହିଲେ ନା, ତୁମ ଷ୍ଟାଣ୍ଡାର୍ଡ ଆଜ୍ଞା, ତୁମେ ଶରୀର ଆତ୍ମା ଖାଲି ଖାଲି ଡିସ୍କ୍ରିମିନେଟ୍ କର, ମୁଁ ହଉଛି ଆତ୍ମା, ମୁଁ ଭଗବାନଙ୍କର ଲୋକ। ଜଣେ ସବୁବେଳେ ଏଇ ଚିନ୍ତାଟାକୁ ରଖେ, ମୁଁ ଭଗବାନଙ୍କର, ମୁଁ ଭଗବାନଙ୍କର, ତାର ଅଟୋମେଟିକ ଭଜନ ରାସ୍ତାଟା କେମିତି ଭଗବାନ ଦେଖେଇଦେବେ। ଆମର ତ ମୋର ମାନ ହେଇଗଲା, ଅପମାନ ହେଇଗଲା, ମୋର ଲସ୍ ହେଇଗଲା, ମୋର କ୍ଷତି ହେଇଗଲା, ମୋର ଏମିତି ହେଇଗଲା, ମୋର ସେମିତି ହେଇଗଲା, ମୋର ସୁବିଧା ହେଇଗଲା, ମୋର ଅସୁବିଧା ହେଇଗଲା, ସବୁବେଳେ ଏଇ ଚିନ୍ତାରେ ଲାଗିଲା ଗୋଟେ ଜୀବ। ଭଜନ କରିବା ଲୋକ ତ ଏଇ ଚିନ୍ତାରେ ଲାଗିକି ରହିଛି। ମାନେ ଆଜିକାଲି ଯୋଉ ମାନେ ପ୍ରାକ୍ଟିକାଲ ତାକୁ ଆମର ପ୍ରାକ୍ଟିକାଲ ଚ୍ୟାଲେଞ୍ଜେସ, ପ୍ରାକ୍ଟିକାଲ ଚ୍ୟାଲେଞ୍ଜେସ କଣ, ଜୀବନ ଗୋଟେ ସବୁଠୁ ବଡ ପ୍ରାକ୍ଟିକାଲ ଚ୍ୟାଲେଞ୍ଜ ହଉଛି ଏଇଟା। ସେ ସବୁବେଳେ 24 ଆୱାର ନ ଜାଣିବ, ମତେ ଭଗବାନ ଯୋଉ ସ୍ଥିତିରେ ରଖିବ ମୁଁ ରହିବି, ମୁଁ ତ ତାଙ୍କ ଲୋକ, ମୁଁ କୁଆଡେ ଯିବି? ସେ ଘରେ ରହୁ ମଠରେ ରହୁ, ସେ କଣ ଭଗବାନ ଛାଡ଼ିଦବ? ଆଉ ଏଇ ଯୋଉ ବୈରାଗ୍ୟ ଯୋଉଗୁଡା ଯୋଉମାନଙ୍କର ବୈରାଗ୍ୟ, ସେମାନେ କଣ ଭଜନ କରିପାରିବେ? କରିପାରିବେନି। ଭୋଗରେ କଣ ଭଜନ ହୁଏ? ଭୋଗରେ ଭଜନ ବୈରାଗ୍ୟଟା ହଉଛି ଏଇଟା। ବୈରାଗ୍ୟ କଣ, ସଂସାର ପ୍ରତି ଶରୀର ପ୍ରତି ଆସକ୍ତି ଯାହାର ଯେତେ କମ, ତାର ବୈରାଗ୍ୟଟାକୁ ବୈରାଗ୍ୟ ବୋଲି କୁହା ହବ। ଯାହାର ବହୁତ ସଂସାର ଚିନ୍ତା, ଶରୀର ଚିନ୍ତା, ସେ ତାର କଣ ଭଜନଟା କରିବ? ଗୃହସ୍ଥମାନଙ୍କର ଯୋଉ ଭଜନର କଣ ତାଙ୍କର ଇଏ, ସବୁବେଳେ ସେ ନା ମୋ ପୁଅଟା କଣ କଲା, ଏ ପୁଅ ପାଠ ପଢ଼ିଲାନି, ସେ ତାର ମାଳ ଜପ କରୁଥାଉ, କଣ କରୁଥାଉ, ସେ ତାର ହେଲା ଅନୁଭୂତ, କୁଆଡେ ଗଲା ପୁଅ, କଣ କଲା, ସେ କଣ କଲା, ସେ ସବୁବେଳେ ସେ ତାର ଆସକ୍ତିଟା ରହିଲା ଆଉ। ସେ ପାଠ ପଢିବନି, ସିଏ ପାଠ ପଢୁନି, ତାର ସେ ତାର ଆନନ୍ଦରେ ଖାଇପିକି ବୁଲୁଛି, ୟା ମୁଣ୍ଡରେ ୟାର ନିଆଁ ଜଳୁଛି, ମୋ ପୁଅ ପାଠ ପଢିଲାନି ମଣିଷ ହେଲେ, ତୋର ବାପା ଆମ ମଣିଷ ହେଇଗଲୁ, ତୋ ପାଠ ପଢ, ତୁ ହରେ କୃଷ୍ଣ ଜପ କରିକି ତୋ ପାଠଟା ପଢିକି ତୋ ମଣିଷ, ତା ପାଠ ଦେଖୁ ତୁ ତୋର ମଣିଷ ହେଇଗଲୁ। ଏଇଟା ବନ୍ଧନ ହେଇଯାଏ ନା, ଗୃହସ୍ଥ ଜୀବନର ବନ୍ଧନଟା କଣ? ଗୃହସ୍ଥ ଜୀବନରୁ ଘୃଣା କେବେ ଆଚାର୍ଯ୍ୟମାନେ କରୁନାହାନ୍ତି। ଏଇଟା ଯୋଉ ଓଭର ଆଟାଚମେଣ୍ଟ, ଅତ୍ୟନ୍ତ ଆସକ୍ତି, ଆମର ପିଲା, ଆମର ଛୁଆ, ଆମର ଛୁଆ, ଏମିତି ହେଇଯିବ, ସେ ସେମିତି ହେଇଯିବ, ଏଇଟା ଏମିତି କରିବାକୁ ପଡିବ, ପୁରା ଗୋଟେ ପଛେ ପଛେ ଲାଗି 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 ସେ ଗୋଟେ କୀଟ ଭଳିଆ ସେ ରହିଯିବେ, ଆଉ ବାହାରି ପାରିବେନି। ସେଇ ସୁଖ ଦୁଃଖ, ପୁଣି ପୁଅ ବାହାରେ ହେଇଗଲା, ଏ ବୋଉଟା ଭଲ ପଡ଼ିଲାନି, ହେ ମୋର ମୋର ପୁଅର ପିଲା ଛୁଆ ହଉନି, ହେ ଝିଅର ଏଇଟା ହଉନି, ତା ଜୀବନଟା ସମ୍ପୂର୍ଣ୍ଣ ଏଭଳି ଚାଲିଯାଏ। ଖାଲି ମାନେ କେମିତି ଝମଳାରୁ ମୁକ୍ତ ହେବି ହେବି ହେବି, ଭଜନ କରିବି କରିବି କରିବି, ସମୟ ଚାଲିଯାଏ। ଭଗବାନ ସିଧା ଉଦ୍ଧବକୁ ଏକଥା କହିଦଉଛନ୍ତି ଡାଇରେକ୍ଟ, ଆଉ ମେ ପିତରମ ବୃଦ୍ଧମ ପର, ମୋ ବାପା ବୁଢା ହେଇଛି, ଭଗବାନ ତୁମେ କଣ ପ୍ରଶ୍ନ ପଚାରିବ, ତୁମେ କଣ ପ୍ରଶ୍ନ ପଚାରିବ ମତେ କହୁନା, ତୁମେ ଯୋଉଟା ନ ପଚାରୁଛ ଭାଗବତ ସେଟା କହିଦେଇଛି, ତୋ ଭିତର କଥାଟା ଖୋଲି କହିଦେଇଛି। ମୋ ସ୍ତ୍ରୀ ହଉଛନ୍ତି ବାଲା, ମୋ ସ୍ତ୍ରୀଟା କମ ବୟସର, କୁଆଡେ ମୁଁ ଛାଡିକି ଯିବି, କୋଉଠି ଭଜନ କରିବି, ମୋ ବାପା ବୁଢା ହେଇଗଲାଣି, ବାପା ମୋ ବାପା ଏମିତି କରୁ କରୁ କରୁ, ଏବଂ ଗୃହ ଆକ୍ଷିପ୍ତ ସେ ଲାଷ୍ଟ ଲେଖିଛନ୍ତି, ଗୃହରେ ସେ ଏକାଟା ପଡିଲା, ସେ ଯୋଉ ଛୁଆଟି ବେଳେ ଛୁଆ ପିଲାମାନେ ମାଡ଼ ଗୋଡ଼ ଲାଗନ୍ତି ଜାଣିଛ ସନ୍ତୋଷ ପ୍ରଭୁ, ମୁହଁ ମାଡ଼ିକି ପଡ଼ିଛ କେତେବେଳେ କାଦୁଅରେ ମୁହଁ ମାଡ଼ିକି ପଡିବ, ମାରିଦେବ କି ଗୋଟେ ଧକ୍କା ମୁହଁଟାକୁ ମାଡ଼ିକି ପଡିବ, ଦେଖିଛ ନା ତା ମୁହଁରେ କାଦୁଅ ଫାଦୁଅ ଲାଗିଲେ କେମିତି ହେଇଥିବ ସିଏ, ଏ ଯୋଉ ସବୁ ଆଗରୁ ସବୁ ଲୋକ ଯୋଉ ରଗାରଗି ହୁଅନ୍ତି ଏ କାଦୁଅ ହଳ ବେଳେ ସବୁ ତା ମୁହଁକୁ ମାଡ଼ି ଦିଅନ୍ତି, ସବୁ ମୁହଁ ମାଡ଼ିଦେବ ମୁହଁକୁ ତାକୁ ସବୁ ଦାବି ଦେବେ, ସେ ଯେମିତି ଗଲା ତା ସେଇଭଳିଆ ଅବସ୍ଥା, ତୁମ ଆଖି ତୁମ ଜୀବନଟା ସେମିତି ସେଇ ଆଡ଼କୁ ପୁରା ଚଳିଯିବ ଆଉ ଉପରକୁ ଉଠିପାରିବ। ଯଦି ଜଣେ ହରିଭଜନ କରୁନି ସେ ଗୃହସ୍ଥ ବ୍ରହ୍ମଚାରୀ, ବ୍ରହ୍ମଚାରୀ ସ୍ୱର ଚିନ୍ତା, ଭବିଷ୍ୟତ ଚିନ୍ତା, ଦେହ ଚିନ୍ତା, ତାର ମୁହଁ ଯାକ ମୁହଁ ମାଡ଼ି ହେଇକି ତଳେ ପଡିଲା, ଆଉ ଉପରକୁ ଅନେକ ସମୟ ହବନି, ଏତେ ଜଟିଳ ଏ ଆସକ୍ତିର ଏ ଚିନ୍ତା ଗୁଡାକ ଏଇଟା ଏଇଟା ରହିଯିବ ସବୁ। ଭଜନଟା କଣ, ଭଜନ ସୂତ୍ର ହଉଛି ଏଇଟା, ମୋର ଭଜନ ହଉ ନ ହଉ ମୁଁ କୃଷ୍ଣଙ୍କର ନା ମୁଁ ତାଙ୍କର, ସିଏ ମତେ କେମିତି ତାଙ୍କ ପ୍ରାର୍ଥନା କରିବି ତାଙ୍କ ସେବା ଟିକେ କରିବି, ଯେତେ ବାଟ ସିଏ ନେବେ ନେବେ। ଆଉ ତୁମେ କଣ ଚାଲା କାହିଁକି ପାଠ ପଢି ସ୍କୁଲ କଲେଜ ଇଞ୍ଜିନିୟର, ତୁମେ ଇଞ୍ଜିନିୟର ଡକ୍ଟର, ତୁମେ କଣଟା ହେଇଛ, ତୁମେ ଏଠି ଆସି କଣ ଏଠି ସେ ବୁଦ୍ଧିରେ ଏଠି ଭଜନ କରିଦବ ନା କଣ, ସେ ପାଠ ଏଥିରେ ହବନି, ସେ ପାଠ ଏଠି କିଛି କାମ ଦବନି ତୁମର ମନ ରଖ, ସେ ପାଠ ଏଠି କାମ ଦେଇଥାନ୍ତା ନା ଭକ୍ତିମନ ଠାକୁର କେବେ କହିନଥାନ୍ତେ ଜଡ଼ ବିଦ୍ୟା ଯତ ମାୟାର ବୈଭବ ତୁମର ଭଜନ ବାଧା। ଏଟା ବର୍ତ୍ତମାନ ରିଏଲାଇଜ୍ କରିହବ ଜଡ ବିଦ୍ୟାଟା କଣ ବାଧା, ବର୍ତ୍ତମାନ ଜଡ ବିଦ୍ୟା ଯିଏ ପଢିଛି ତାକୁ ପଚାରି ସେ କହିଦବ ତା ମୁଣ୍ଡ କେତେ ଚଞ୍ଚଳ, ତା ମନ କେତେ କେମିତି ଅସ୍ଥିର, ସେ କେମିତି ସରଳ ଚିତ୍ର କୋଉ ଜିନିଷ ଗ୍ରହଣ କରିପାରେ ନା, କାରଣ ଇଲାଷ୍ଟିକ ଭଳିଆ ତାଙ୍କ ବ୍ରେନ୍ ଗୁଡାକ ସବୁ ଏ ଭୌତିକ ଜିନିଷ ପଡି 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 ଚଞ୍ଚଳ ହେଇଯାଇଛି, ପୁରା ସରଳ ଜିନିଷଟା ତାଙ୍କର ରହିବନି। ଗାଁ ଗହଳି ଲୋକଗୁଡା ସବୁ ଭାରି ସରଳ ଥିଲେ ନା ଆଗରୁ, ଆଗରୁ ଯୋଉ ଗାଁ ଗହଳିରେ ଆପଣଙ୍କର ଯୋଉ ଦେଖିବେ ମାଙ୍କର ମନ୍ଦିର ସବୁ ଥାଏ, ଗାଁ ମାନଙ୍କର ସବୁ ମାଙ୍କର ମନ୍ଦିର ନଥାଏ, ସେ ଘୋଡା କି ଘୋଡା ଦିଅନ୍ତି, ସବୁ ମାଟି ଘୋଡା ଦେବେ ସବୁ ଦିଅନ୍ତି, ସବୁ ସେ ଛେଳି ସେଠି ଚଢୁଥିବ, କୁକୁର ଆସିକି ପରିସା କରି ଯାଉଥିବ, ହେଲେ ବୁଢୀ ମା ମାନେ ତାକୁ ଭଗବାନ ମାନନ୍ତି ନା ନାହିଁ, ଆମ ଗାଁ ଦେବୀ ଅଛନ୍ତି ଆଉ, ସେ ଏଡି ଗୋଟେ ପଥର ଯଦି ସେ ଗୋଟେ କୋଉ ଦେବୀ ଭଳିଆ ଦେଖାହଉଛି ଜଗନ୍ନାଥ ଭଳିଆ ଦେଖା ତ ପାଣି ରଖିଦେବେ, ବର୍ତ୍ତମାନ ଭଗବାନଙ୍କୁ ଭଗବାନ କହୁନାହାନ୍ତି। ଓଡ଼ିଶାରେ ମୋର ମନେ ଅଛି ଗାଁ ଗହଳିରେ ସେ ଯୋଉ ଦେବୀ ମନ୍ଦିର ସବୁ ପ୍ରତି ଗାଁ ମୁଣ୍ଡରେ ଥିବ, ତା ଦେହରେ ଦେଖିବ ହଜାର ଭେରାଇଟିର ପଥର ସବୁ, ତା ଦେହରେ ପୁଣ୍ୟମାନ ଲୋକ କିଏ ଯାଇଥିବ, କୋଉ ନଦୀରେ ଗାଧେଲା କି କୋଉଠି ମାଟି ହାଣିଲା, ସେ ଦେଖିଲା ଗୋଟେ ଶିବଲିଙ୍ଗ ଭଳିଆ ପଥର ତାକୁ ଆଣି ରଖିଦବ, ଏଣେ ଶିବ ବାହାରୁଛନ୍ତି, ତାର କେତେ ବିଶ୍ୱାସ ଥିଲା, ମତେ ଭଲ ଲାଗେ ଅନ୍ଧବିଶ୍ୱାସ, ସେ ତ ଗୋଟେ ଦେବତାକୁ ବିଶ୍ୱାସ କରୁଛି ନା, ତୁମେ ତ ଭଗବାନଙ୍କୁ ରଖି ନାମ କରିକି ତ ଭଗବାନଙ୍କୁ ବିଶ୍ୱାସ କରିପାର, ତୁମେ ଡାଇରେକ୍ଟ ଡିଭୋଟ ହେଇକି ତୁମେ ଭଗବାନଙ୍କୁ ଏତିକି ବିଶ୍ୱାସ କରିପାରନି, କୃଷ୍ଣ ମୋର କେୟାର ନେବେ, ସେ ତ ଇନଡାଇରେକ୍ଟ ଡିଭୋଟି, ତୁମେ ଡାଇରେକ୍ଟ ଭକ୍ତିପଥକୁ ଆସିକି ତୁମର ସେତିକି ବିଶ୍ୱାସ ହେଇପାରୁନି, ଭଗବାନ ଏଠି ଅଛନ୍ତି, ପ୍ରଭୁଙ୍କୁ ଡାକିଲେ ପ୍ରଭୁ ଶୁଣିବେ, ପ୍ରଭୁ ମୋ ଭବିଷ୍ୟତ ଚିନ୍ତା କରିବେ, ପ୍ରଭୁ ମତେ ଯାହା କରିବେ, ତୁମେ ଏତିକି ବିଶ୍ୱାସ କରିବ, ତୁମ ପ୍ଲାନ ପ୍ରୋଜେକ୍ଟ ତୁମ ମୁଣ୍ଡ ଗୁଡା ଚାଲିଯାଉଛି ହବନି, ସେଟା ସରଳ ଜିନିଷଟା। ତେଣୁ ଭଜନରେ ଯେତେ ପ୍ରକାର ତୁମେ କ୍ୱେଶ୍ଚନ୍ କର ଗୋଟେ ଜିନିଷ ଏଇଟାକୁ ମନେ ରଖିବାକୁ ପଡିବ, ଏ ଭକ୍ତିମନ ଠାକୁର ଯାହା ଲେଖିଲେ ମୁଁ ହଉଛି ଅବିଦ୍ୟାବଦ୍ଧ, ମୁଁ ଏଇ ସକଳ କାର୍ଯ୍ୟର ନିର୍ଦ୍ଧାରଣ ଓ ମନନ ମାତ୍ର କରୁଛି, ଏଇଟା ନିର୍ଦ୍ଧାରଣ ମୁଁ ଜାଣୁଛି ଏଇଟା ଏମିତି ହଉଛି ଆଉ କରିବି କଣ, ମନନ କରୁଛି, କାରଣ ଯେହେତୁ ଇନ୍ଦ୍ରମାନେ ଅଛନ୍ତି ସେ ସବୁ ଚିନ୍ତା ପକେଇ ଦଉଛନ୍ତି, କିନ୍ତୁ ମୁଁ ବନ୍ଧନରେ ପଡୁଛି, ମୁଁ ହଉଛି ଆତ୍ମା, ମୁଁ ଶରୀର ନୁହେଁ, ମତେ ଶରୀରର ବନ୍ଧନରୁ ବାହାରିବାକୁ ପଡିବ, ଆତ୍ମାର ଗୋଟେ ଆମର ଗୋଟେ ଚ୍ୟାଲେଞ୍ଜେସ୍ କଣ, ଆମ ଜୀବନରେ ଯେତେ ପ୍ରକାର ସମସ୍ୟା ଆଜି ଆସିଛି ସେଟା ଗୋଟେ ସାଧୁର ଆସୁ, ଗୋଟେ ଗୃହସ୍ଥର ଆସୁ, ଗୋଟେ ସ୍ତ୍ରୀର ଆସୁ, ପୁତ୍ର ଆସୁ, କନ୍ୟାର ଆସୁ, କାହାର ବି ଆସୁଛି, ସେ ଶରୀରକୁ ଆସିଛି ବୋଲି ଚ୍ୟାଲେଞ୍ଜେସ୍ ଆସିଛି ନା, ଯେତେବେଳେ ଶରୀର ଗୋଟେ ଜୀବ ଚାଲି ଆସିଲା ତାର ଆରମ୍ଭ ହେଇଗଲା, ଶରୀର ସହିତ ସବୁ ଦୁଃଖ ହରିକା ସବୁ ବୋରି ହେଇକି ରହିଛି, ଏଟାକୁ ଶରୀର ବନ୍ଧନ କୁହାଯାଏ। ଆଉ ଭକ୍ତିଟା କଣ, ଭକ୍ତିର ପ୍ରଥମ ସୋପାନଟା ହେଲା ଏଇଟା ପ୍ରଭୁ ପାଖରୁ ଶିଖିଛନ୍ତି, ମୁଁ ହଉଛି ଆତ୍ମା, ତେଣୁ ମୁଁ ଆତ୍ମା, ମୁଁ ଭଗବାନଙ୍କର ଅଂଶ, ସବୁବେଳେ ଏଇଟାକୁ ମନେ ରଖିବାକୁ ପଡିବ, ତାହେଲେ ଆମେ ଚେକ୍ କରିପାରିବା କାହାକୁ, ଇନ୍ଦ୍ରିୟମାନଙ୍କର ବୃତ୍ତିକୁ, ଆମର କର୍ମକୁ ଶୁଦ୍ଧ କରିପାରିବା। ଆଉ ଏଗୁଡାକ ସଂସାର ବୁଦ୍ଧି ଏଗୁଡା ସବୁ ଯେତେ ବୁଦ୍ଧିଆ ବୁଦ୍ଧିଆ ଏସବୁ କିଛି କାମ ଦବନି, ଏଠାରେ ଏଥିରେ ଭଜନରେ ଏଗୁଡା ବେଶୀ ସାହାଯ୍ୟ କରେ ନା, ଏଟା କିଛି କାମ କରିବନି, ତମେ କେତେ ଟ୍ୟାଲେଣ୍ଟ ପିଲା ହେଇଥାଉ କଣ ହେଇଥାଉ, ତମ ମୁଣ୍ଡଟା ସେଭଳିଆ ବିଜୁଳି ଭଳିଆ ଚାକୁ, ବିଜୁଳି ଯେମିତି ମାନେ ଚକ୍ରଚକ ସେ ତମ ଚକ୍ରଚକ ମାରିବ ବିଜୁଳି ଖାଲି ଭଳିଆ, ତମେ ସବୁଗୁଡା ଆପ୍ଲାଏ କରିବ, ଏଇଟା ମିନ୍ଦ କରୁଛି କାହିଁକି ମୋର ଏଟା ହଉନି, ଏଟା ମିନ୍ଦ ହଉଛି କାହିଁକି ଏଟା ହଉନି, ତୁମର ଆଉ ଧୈର୍ଯ୍ୟ ନାହିଁ, ଯୋଉ ପ୍ରୋସେସଟା ଆସୁଛି କେତେ ବଡ ପଞ୍ଚ ମଧ୍ୟରେ କେମିତି ଭଗବାନ କହୁଛନ୍ତି, କର୍ମ କରି 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 ତୁମେ କେମିତି ଆସିବ, ଆଉ ତୁମେ ଚାଲି ଆସିବ ଦୁଇ ଚାରି ବର୍ଷ କହିବ ପାସ ପନିର ଖାଇ କହିବ କାହିଁକି ମୋ ଆତ୍ମା ଜାଣିପାରୁନି, କାହିଁକି ମୋ ଇନ୍ଦ୍ରିୟ ସଂଯମ ହଉନି, ତୁମେ ଏଗୁଡା ପାଠ ପଢେଇଲେ କଣ ହେଇଯିବ, ଏଇଟା ହବନି। ଏଟା ବହୁତ ବଡ ବନ୍ଧୁକ, ବହୁତ କେତେ ଜନ୍ମ ବି ଲାଗିପାରେ, ମୁଁ ତ ଭଗବାନଙ୍କର ମତେ ତ ଏଠୁ ଖସିବାର ଅଛି ଆଉ, ମତେ ପ୍ରିନ୍ସିପାଲ ଆଚାର୍ଯ୍ୟଙ୍କ ନିୟମ ମାନିକି ମତେ ଏ ଶରୀର ବନ୍ଧନରୁ, ଇନ୍ଦ୍ରିୟ ମାନଙ୍କର କବଳରୁ ମତେ ରକ୍ଷା ପାଇବାର ଅଛି, ସେଥିପାଇଁ କର୍ମ ଯୋଉଟାକୁ ରଖିଲେ ଭକ୍ତି ମଣ୍ଡପ ସେଟା କହିଛନ୍ତି, ମୁଁ ଅବିଦ୍ୟାବଦ୍ଧ ମୁଁ ଏଇ ଜଡ଼ଧେହରେ ଅବସ୍ଥାନ କରୁଛି, ଏଇସବୁ କାର୍ଯ୍ୟ ନିର୍ଦ୍ଧାରଣ ଓ ମନନ ମାତ୍ର କରୁଛି, ଆତ୍ମା ଯଥା ଆତ୍ମା ସିଦ୍ଧି ହେଲେ ପ୍ରକୃତ ପ୍ରାକୃତ ବସ୍ତୁରେ ମୋର ଏ ରୂପ ସମ୍ବନ୍ଧ ନିଶେଷ, ସେଇଟା ଚିନ୍ତା କରେ, ସେସବୁ ଅନୁଭବୀ ସେ ଭଗବାନଙ୍କ ଲୋକ ଆଉ ସେ ଆଚାର୍ଯ୍ୟ ମାନେ ସେ ଜାଣନ୍ତିନି, ସେ ଲେଖିଦେଇଛି, ସେ କଣ ଭାବୁଥିବ, ହଁ ମୁଁ ମାନେ ଶରୀର ବନ୍ଧନରେ ପଡିଯାଇଛି, ମୁଁ ହଉଛି ଆତ୍ମା କିନ୍ତୁ ଜଡ ଜିନିଷଟା ମତେ ବାନ୍ଧିକି ରଖିଛନ୍ତି, କେବେ ନିଶେଷ ହବ, ମୋର ଯେତେବେଳେ ଆତ୍ମଜ୍ଞାନ ଚାଲି ଆସିବ, ମୋର ଆତ୍ମ ଉପଲବ୍ଧି ଚାଲି ଆସିବ, ଏ ପ୍ରାକୃତ ବସ୍ତୁ ସହିତ ମୋର ଆଉ ସମ୍ବନ୍ଧ କିଛି ରହିବ, ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ, ଏଇଟା ବହୁତ ଧୈର୍ଯ୍ୟ ରଖିବାକୁ ପଡିବ, ଆତ୍ମାନୁଭବ ଜଣେ ଆତ୍ମ ଚେତନାଟାକୁ ଆଣିବାକୁ ହେଲେ ତାକୁ କେତେ ପ୍ରିନ୍ସିପଲ ଫଲୋ କରି କରି ପ୍ରାର୍ଥନା କରି ସବୁ ଆଚାର୍ଯ୍ୟ ମାନଙ୍କ ନିୟମକୁ ପ୍ରାର୍ଥନା କରି ଭଗବାନଙ୍କର କୃପା ହେଲେ ଜଣଙ୍କର ସେ କନସିୟସନେସଟା ଆସିବ, ତେଣୁ ଯେତେବେଳେ ଏଇ ଆତ୍ମଚେତନା ଆସିବ ତା ପରବର୍ତ୍ତୀ ଅବସ୍ଥାଟା କଣ, ଆଠ ନ ପରେ ଦଶ ନମ୍ବର ଶ୍ଳୋକ ଆରମ୍ଭ କଲେ, ଆତ୍ମଚେତନା ଆଇଲେ ବି କର୍ମ କରିବ ସିଏ, କର୍ମ କଲେ କଣ ବନ୍ଧନ ଫନ୍ଧନ ପଡିବ କି କଣ ହବ କଣ ନାହିଁ, ଏଠି କହୁଛନ୍ତି ବ୍ରହ୍ମଣ୍ୟଧାୟ କର୍ମଣି ସଂଗମ ତ୍ୟକ୍ତ କରୋତି ଯ ଲିପ୍ୟତ ନ ସ ଲିପ୍ୟତ ନ ସ ପାପୀନ ପଦ୍ମପତ୍ରମିମାମ୍ବସ। ଯେଉଁ ବ୍ୟକ୍ତି ଭଗବାନଙ୍କ ଉପରେ ନିର୍ଭର କରେ ବା କର୍ମର ଫଳ ଭଗବାନଙ୍କୁ ଅର୍ପଣ କରି ଅନାସକ୍ତ ଭାବରେ କର୍ମ କରେ, ସେ ପାପ କର୍ମ ପ୍ରତିକ୍ରିୟା ଭୋଗ କରେ ନାହିଁ। ପଦ୍ମପତ୍ର ଜଳ ମଧ୍ୟରେ ଥିଲେ ସୁଦ୍ଧା ଯେପରି ଜଳ ତାକୁ ସ୍ପର୍ଶ କରିପାରେ ନାହିଁ, ସେହିପରି କୃଷ୍ଣ ଚେତନଶୀଳ ବ୍ୟକ୍ତିକୁ ପାପ କର୍ମର ପ୍ରତିକ୍ରିୟା ସ୍ପର୍ଶ କରିପାରେ ନାହିଁ। ତେଜସ୍ ଗୁଡା କୋଉଠୁ ଆଣିଲେ, କର୍ମର ଯୋଗରୁ କେମିତି ଆଣିଛନ୍ତି, ଚିତ୍ତ ଶୁଦ୍ଧି ହଉଛି, ଶରୀର ଶୁଦ୍ଧି ହଉଛି, ଇନ୍ଦ୍ରିୟ ସଂଯମ ହଉଛି, ଆତ୍ମାନୁଭବ ଆସୁଛି, ତାପରେ ସେ ନିଜକୁ ଭାବୁଛି ମୁଁ ଖାଉନି, ମୁଁ ଚାଲୁନି, ଏଗୁଡା ସବୁ ଇନ୍ଦ୍ରିୟ ଗୁଡା କରୁଛନ୍ତି, ମୁଁ ହଉଛି ଭଗବାନଙ୍କର ଅଂଶ, ଏ ଷ୍ଟେଜ୍ ଆସୁଛି, ଏ ଷ୍ଟେଜ୍ରେ ଯେତେବେଳେ ଏଟା କୃଷ୍ଣ ଚେତନଶୀଳ ଷ୍ଟେଜ୍, ବ୍ରହ୍ମବାଦୀ ମାନେ ଜ୍ଞାନୀ ମାନେ ତାଙ୍କର ଜ୍ଞାନ ସ୍ତରକୁ ନେବେ, ବ୍ରହ୍ମାନୁଭବ କଥାଟା କହିବେ, ଆମର ଏଠି ରହିବ କୃଷ୍ଣ ଚେତନଶୀଳ କଥା, ସେଥିପାଇଁ ପ୍ରଭୁ ଡାଇରେକ୍ଟ ଗୋଟା, ସେଥିପାଇଁ ଯୋଉମାନେ ଜ୍ଞାନୀ ଭାଇ ଗୀତା ପଢିବେ ଆମ ଗୀତା ସେ କିଛି ବି ବୁଝିପାରିବେନି, କହି କଣ ଖାଲି କୃଷ୍ଣ ଚେତନା ଲେଖା ହେଇଛି, ବ୍ରହ୍ମାଣ ଅଧ୍ୟାୟ ଲେଖା ହେଇଛି, ବ୍ରହ୍ମ ଅନୁଭବ ଲେଖା ହେଇଛି, ତାଙ୍କ ଅନୁବାଦ ଗୁଡା ମୁଁ ସବୁ ଦେଖେ ଯେତେବେଳେ ଆଗରୁ ପଢୁଥିଲି, ସେ ଲେଖିଦିଏ ବ୍ରହ୍ମ ଅନୁଭବ, କଣ ବ୍ରହ୍ମ ଅନୁଭବ, ସେ ବ୍ରହ୍ମ ତ ଭଗବାନ ଶ୍ରୀକୃଷ୍ଣଙ୍କର ନା, ଆମର ଏଟା ଭକ୍ତିଯୋଗ ବ୍ୟାଖ୍ୟା ଗୋଟା, ଆଉ କଣ ବ୍ରହ୍ମ, ତୁମେ କହି ଜଣେ ବ୍ରହ୍ମଙ୍କୁ ଅନୁଭବ କର, କଣ ଗୋଟେ ଲୋକ ବ୍ରହ୍ମ ଅନୁଭବ କରିବ, କଣଟା ବ୍ରହ୍ମଙ୍କୁ ଧ୍ୟାନ କରିବ, ସେ ଭଗବାନଙ୍କର ଜ୍ୟୋତିକି ଧ୍ୟାନ କରିବ ନା ଆଉ କଣ ଧ୍ୟାନ କରିବ ବ୍ରହ୍ମଙ୍କୁ, ଆସିନେ ମନ ପୁଣି ସେ ଜ୍ୟୋତିରେ କଣ ଆଖିରେ କଣ ଗୋଟେ ଧ୍ୟାନ କରିବ ବୋଲି ହଉନି ବୋଲି ତାକୁ ପୁଣି ଗୋଟେ କଣ ଚକ ଭଳିଆ ଗାର ପକଉଛନ୍ତି, ତୁମ ମନ ଯଦି ତୁମେ ବ୍ରହ୍ମଙ୍କୁ ଧ୍ୟାନ କରୁଛ ତାହେଲେ ସେ ଯୋଉ କଣ ବିନ୍ଦୁ କରିକି କଣ ଗୋଲ ଗୋଟେ କରୁଛ ସେଇଟା କଣ ବ୍ରହ୍ମ କି, ତାପରେ ସେଥିରୁ ଜଣାପଡ଼ୁ ତମ ମନଟା କେତେ ଚଞ୍ଚଳ, ତୁମେ ତ ବ୍ରହ୍ମଙ୍କୁ ଧ୍ୟାନ କର ନା, ବ୍ରହ୍ମ ହଉଛନ୍ତି ଭଗବାନଙ୍କର ଅଙ୍ଗକାନ୍ତିରୁ ଜ୍ୟୋତି ଗୁଡାକ ଆସୁଛନ୍ତି, ଆଉ ତୁମେ ସାକାରଟାକୁ ଚିନ୍ତା ନ କରିବ, ନିରାକାରଟା ଭାରି ନିରାକାରକୁ ଚିନ୍ତା କର, ଆକାଶଟାକୁ ଚିନ୍ତା କର, କଣ ଚିନ୍ତା କରିବ କରଲ ବାପା, ଆକାଶକୁ କୋଉଠୁ ଆରମ୍ଭ ହେଇଛି କୋଉଠୁ ସରିଛି, ଯେତେବେଳେ ଆକାଶକୁ ଚିନ୍ତା କରିବ ସେଠି ସାକାର ବସ୍ତୁକୁ ଚିନ୍ତା କରିବ, କଣ ଚନ୍ଦ୍ରମା ତାରା, କାରଣ ନିରାକାର ସାକାର ଯାହାର ଆକାର ଅଛି ସେ ନିରାକାର ବସ୍ତୁକୁ ଚିନ୍ତା କରିପାରିବନି, କିଛି କରିପାରିବନି, ଯେତେବେଳେ ତୁମେ ଚିନ୍ତା କରିବ କିଛି ନିରାକାର ବସ୍ତୁକୁ ସେଠି ସାକାର ପାଦ ଥିବ, ଯଦି ମୁଁ କହିବି ସମୁଦ୍ରଟାକୁ ଚିନ୍ତା କର, ପୁରୀ ସମୁଦ୍ରକୁ ଚିନ୍ତା କର, କଣ ଚିନ୍ତା କରିବ, କଣ କୁହ ମତେ ଚିନ୍ତା କର, ଯେଉଁଠି ଚିନ୍ତା କରିବ ସେଟା ସାକାର ଥିବ, ବାଲି ତାପରେ ଢେଉ ତାପରେ ଆଉ କିଛି ପାଇବନି, ହେ କୁଆଡେ ପାଣି ଅଛି ପାଣି ଅଛି, ତାପରେ କହି ତାକୁ ଧ୍ୟାନ କର ସମୁଦ୍ରକୁ, ତାପରେ କଣ କହିବେ ପାଣି ଅଛି କୁଆଡେ ଅଗାଧ ସମୁଦ୍ର, ସେ ଯୋଉ ଆମର ମାୟାବାଦୀଟା କୁହନ୍ତିନି, ସେ ବ୍ରହ୍ମ ଜ୍ଞାନ ଆଉ ପାରି ହବନି, କଣ ପାରି ହବନି ନା, ସେ ତାକୁ ଜାଣି ହବନି, ଇଏ କରିହବନି, ସେ ରୂପ କିଏ ଦେଖିପାରିବେନି, ସେ ଜାଣିପାରିବେନି, ଆରେ ତମ ତାଙ୍କ ବୁଦ୍ଧି କାମ କରିବ ନିରାକାର କଣ ଧ୍ୟାନ କରିବେ, ସେଇଟା ନିରାକାର କଣ ଧ୍ୟାନ କରିବେ, ଯିଏ ବ୍ରହ୍ମବାଦୀ ସେ କଣ ସେ ସାକାର ରୂପରୁ ନିରାକାରଟା ଆସୁଛି ସେଇଟାକୁ ସେ ଧ୍ୟାନ କଲେ ତାର ମୁଣ୍ଡଟା ଟିକେ ସ୍ଥିର ରହିବ, କୃଷ୍ଣଙ୍କ ଶରୀରରୁ ଯେମିତି ବ୍ରହ୍ମ ଜ୍ୟୋତି ଗୁଡାକ ଆସୁଛନ୍ତି, ତାହେଲେ କୃଷ୍ଣଙ୍କୁ ଚିନ୍ତା କଲେ ତାପରେ ବ୍ରହ୍ମ ଜ୍ୟୋତିରେ ଚିନ୍ତା କରିବ, ଆସି ଖାଲି ଜ୍ୟୋତିକି ଚିନ୍ତା କରିବ, ସେ ତା ସୂର୍ଯ୍ୟ କିରଣ ଫିରଣ ଗୁଡା ମୁଣ୍ଡରେ ପଶୁନି ବୋଲି ସେ ମୁଁ ଦେଖିଛି ଯୋଉଗୁଡା କଣ କଣ ଧ୍ୟାନ ପାଇଁ ଯୋଉଟା ଧ୍ୟାନ କରନ୍ତି ସେ ଗୋଟେ ଗୋଲ କରିଦେଇକି ତା ଦେହରେ ସବୁ ଚକ୍ର ଭଳିଆ ମାରିଛନ୍ତି, ସୂର୍ଯ୍ୟ କିରଣ ଭଳିଆ ମାରିଛନ୍ତି, ସେଇଟା କଣ ନା,
ସେଇଟାକୁ ଅନେଇବ ଅନେଇ କଣ ସେ ବିନ୍ଦୁ ସେ ଅନେଇ 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 ତାକୁ ବି ସେ ଚୁନିତେ ଲାଗିବ କଣଟା ଏଟା ଅନେଇବୁ ଏଟା ଅନେଇ ଅନେଇ ତା କଣ ତା ମୁଣ୍ଡରେ ସେଠି କିରଣ ଗୁଡା ଭାବୁଛନ୍ତି ଏଟା କଣ ଗୋଟେ କଳ୍ପନା ପାରମ୍ପରିକ ଗୋଟେ କଳ୍ପନା ଏଟା ଗୋଟେ ପାରମ୍ପରିକ କଳ୍ପନା ଜଣଙ୍କ ମୁଣ୍ଡରେ ସେ କଳ୍ପନାଟା ଥିଲା ଆଉ ଗୋଟେ ପରମ୍ପରାକୁ ପଶିଗଲା ସେ କି ଜାଣିନଥିବେ କାହାକୁ ପ୍ରଣାମ କରୁଛନ୍ତି ସେ ଉପରେ ହାତଟା କିଏ ପ୍ରଣାମ କରିବେ କଣ ଉପରେ କାହାକୁ ସେ ପ୍ରଣାମ କରୁଛନ୍ତି ବ୍ରହ୍ମା ନା ଶିବ ନା କିଏ ସେ ଉପରେ ଅଛି ସେ ନା ସେ ଫ୍ଲାଇଟ୍ ଯାଉଛି ଉପରେ କାହାକୁ ପ୍ରଣାମ କରୁଛନ୍ତି କିଛି ତାର ହିସାବ ପତ୍ର ନାହିଁ ତା ଉପରୁ ହାତରେ କେତେ ତଳ ଗଡିବେ ଉପରୁ ଗୋଟେ କାହାକୁ ପ୍ରଣାମ କରୁଛ ସେ କାହାକୁ ପ୍ରଣାମ କରୁଛ ତୁମେ ସେ ଯୋଉ ସେ ମୁସଲମାନ ଏଠି ଆସି କାମ କରୁନଥିଲା କି ପଛ କର ସେ ସେମିତି କହିଲା କହିଲା ସେ ଆଗେ ଆମ ଧର୍ମ ନା ଆମକୁ ନେଇ ସେ ବଙ୍ଗାଳୀ ମୁଁ ତୋର ତୁମ ଧର୍ମଟା ଆଗେ ସେ କହିଲା ଆମର ଏମିତି ଲେଖା ହେଇଛି ତମ ଧର୍ମ ଆଗେ ତୁମ ଧର୍ମଟା କେବେ ତିଆରି ହେଲା ମତେ କହ ତୁମ ଧର୍ମଟା କେବେଠୁ ଆସିଲା କହ ତା ପୂର୍ବରୁ ମଣିଷ ଥିଲେ କି ନାହିଁ କହ ମତେ ତେଣୁ ଏଇ ଯୋଉ କଳ୍ପନା ଏ କଳ୍ପନାଟା ଗୋଟେ ପରମ୍ପରା ହେଇଗଲା କାହାକୁ ସେ ଡାକୁଛନ୍ତି ସେ ବି ଜାଣନ୍ତିନି ଆମକୁ ଯଦି ପଚାରି ତମେ କାହାକୁ ଡାକୁଛ ଆମକୁ ବି କୃଷ୍ଣଙ୍କୁ ଡାକୁଛ ନା କୃଷ୍ଣଙ୍କର ଘର ଅଛି ଦ୍ଵାର ଅଛି ସେ କିଛି ନାହାନ୍ତି ସେ ତା ବାହାରେ ଆଇଥିଲେ ସଂସାର ଅଛି ସେ ଟିକେ କହିବ ଆମ ପରିବାର ଲୋକ ଭଳି ଆମର ଅଛନ୍ତି ସିଏ ତୁମର କାହାକୁ ଡାକୁଛ ମତେ କୁହ ତୁମେ କାହାକୁ ଡାକୁଛ କୁହ ସେ କିଏ କୋଉଠି ଦେଖା ଅଛି କିଛି ନାହିଁ ସେ କାହାକୁ ଡାକୁଛନ୍ତି ସେ ଜାଣିନଥିବେ ଏଟା କଣ ନା ଏଟା ସେ ପରମ୍ପରା ଯୋଉ କଣ ମେଣ୍ଢା ଯୋଉ କଣ ଗତାନୁଗତିକ ନ୍ୟାୟ ଗଡ଼ଗଳି କଣ ଗଡ଼ଗଳିକ ସୂତ୍ର ନ୍ୟାୟ ଭଳିଆ ମେଣ୍ଢା ଲାଇନ୍ ନେଇକି ଯାଉଥିବେ ମେସ ଗୁଡା ଲାଇନ୍ ନେଇକି ଯାଉଥିବେ ସେ ଗାଡ଼ିରେ ଦେଖୁ ନା ତୁମେ ବସିଥିବ ସେ ଆଗ ମେଣ୍ଢା ମୁଣ୍ଡକୁ ଏମିତି କରିଦେଲେ ସବୁ ମୁଣ୍ଡକୁ ଏମିତି ଟେକିବେ ସେ ତଳକୁ ପ୍ରତିପତିକା ପଳେଇଗଲେ ଇଏ ସବୁ ତଳକୁ ପ୍ରତିପତିକା ଯିବେ ତାର କିଛି ନାହିଁ ସେ ଯଦି ସେଇଠି ଖାଲ ଭିତରୁ ଗଡ଼ିଲା ବି ଇଏ ଖାଲ ଭିତରୁ ଗଡ଼ିବେ ସେ ଗଲା ତାପରେ ତାଙ୍କ ତାଙ୍କ ଆଗରେ ଗୋଟେ ବାଡ଼ି ରଖିଦେବ ବାଡ଼ି ରଖିଦେଲେ ଆଗ ମେଣ୍ଢା ଡେଇଁ ପଡିବ ତାପରେ ତ ବାଡ଼ି କାଢି ଆଣିବ ସବୁ ମେଣ୍ଢାଟି ସେଇଠି ଡେଇଁବେ ବାଡ଼ି ନଥାଉ ସେଠି ହେଇଗଲା ଆଗ ମେଣ୍ଢା ଏଗୁଡାକ ସବୁ ପାରମ୍ପରିକ ପାରମ୍ପରିକ ସେଗୁଡାକ ସବୁ ସେ ଆଗ ମେଣ୍ଢା କାହିଁକି ଡେଇଁ ପଡ଼ିଲା ସେ କାହିଁକି ଡେଇଁଲା ସେ ଜାଣନ୍ତିନି ସେ କାହିଁକି ଡେଇଁଲା ସେ ଆଉ ସେ ଜାଣନ୍ତିନି ଗଡ଼ଲିକା ଏଇଟା ଏଇଟା ପରମ୍ପରା ବେଶୀ ଚାଲିଛି ନା ଆଉ ଏଇଟା କଣ ବର୍ତ୍ତମାନ ଧର୍ମଟା ଆଉ କଣ ଅଛି ଏଇଟା ବର୍ତ୍ତମାନ ଧର୍ମର ବର୍ତ୍ତମାନର ଯଦି ଆମେ ଦେଖିବା 90% ଧର୍ମର ଏଇଗୁଡାକ ଏଇ ଅନ୍ଧ ଭଳିଆ ଗୋଟେ ଅନୁଗାମୀ ତାଙ୍କର କିଛି ଜାଣନ୍ତିନି ସେ କାହାକୁ ଡାକୁଛନ୍ତି ତାର କଣ ସତ୍ତା ରହିଛି ଆମେ ଯାହାକୁ ଡାକୁଛେ ଏଇଟା ବାସ୍ତବ ଜିନିଷ କି ନାହିଁ ଶୁଣା କଥା ଆଉ ଶୁଣା କଥା ଶୁଣିଦେଲେ ଏଇଟା ଏମିତି ହେଇଛି ସେମିତି ହେଇଛି ଏଇଟା ଗଲା ଆଉ ଆ ଧର୍ମର ବର୍ତ୍ତମାନ ଗୋଟେ ସବୁଠୁ ବଡ ସହଜା ଜିନିଷ ଭଲ ଜିନିଷ ହେଲା ମୋର କିଛି ପରିବର୍ତ୍ତନ ହବନି ମୋର ଖାଇବା ପରିବର୍ତ୍ତନ ହବାର ନାହିଁ ମତେ କେହି ଲୋକ ଜାଣିପାରିବିନି ମୁଁ ଧାର୍ମିକ ବୋଲି ମୋର ଭିତରେ ଭିତରେ ମନ୍ତ୍ର ନେଇକି ମୋର ରହି ପତ୍ର କଣ ଆମେ ଜାଣିପାରିବି କିଏ କଣ ଦୀକ୍ଷା ନେଇଛି କଣ କରୁଛି କିଛି ନାହିଁ ସେ କାହାକୁ କହିବେ କହିଲେ ଲୋକ ସମାଲୋଚନା କରିବେ ଆମର ତ ତମେ ଧରା ପଡିବ ମାଳି ପକେଇଲେ ତିଳ କରିବ ମାଳି କରିବ ଶିଖା ରଖିବ ଧରା ପଡିବ ତାଙ୍କର ଧର୍ମର ଧରା ପଡିବନି ସେ ସବୁଆଡେ ସେ ଆଳୁ ପରିବା ଆଳୁ ପରିବା ସିଏ ତାଙ୍କର ବାଇଗଣରେ ମିଶିବେ ଡାଲିରେ ମିଶିବେ ଯୋଉଥିରେ ମିଶିବେ ମିଶିବେ ବର୍ତ୍ତମାନ ଧର୍ମ ହଉଛି ସେଇଆ ତାଙ୍କର କିଛି ସାମାଜିକ ପରିସ୍ଥିତି କିଛି ମୁଁ ପରିବର୍ତ୍ତନ କରିବିନି ମୋର ଖାଇବା ପିଇବା ରହିବା ମୋର ଜୀବନଶୈଳୀରେ କିଛି ପରିବର୍ତ୍ତନ ଆସିବନି ଧର୍ମଟା ଗୋଟେ ଆନୁଷ୍ଠାନିକ ଭାବରେ ମୁଁ ଏଇଟା ନେଇଯିବି ଗୋଟେ ଧାର୍ମିକ ଲୋକ ମୁଁ ଧର୍ମ କରୁଛି କାହିଁକି ଧର୍ମ କରୁଛନ୍ତି ସେମାନେ ଭୟରେ କରନ୍ତି କାହିଁକି ନା ପାପ ଏତେ କରୁଛନ୍ତି ଯୋଉଥିପାଇଁ ସେ ଭାବୁଛନ୍ତି ଧର୍ମ ନକଲେ ଆମର ଯେତେ ଯେତେ ମନ୍ଦିରକୁ ସବୁ ଦାନ ଏଇ ଯୋଉ ଗୁଡାକ ଯୋଉ ମାୟାବାଦୀ ମନ୍ଦିର ଗୁଡାକୁ ଦାନ କରୁଛନ୍ତି ଏଇଟା କିଏ କରୁଛନ୍ତି ତା ହିଷ୍ଟ୍ରି ମୁଁ ତ ଖୋଜି ଖୋଜି ଦେଖୁଛି ଏଇଗୁଡା ବହୁ ଚୋର ପାପ କରୁଛନ୍ତି ସବୁ କରପ୍ସନ୍ ମନି ଧାର ଭିତରେ ନ ଦେଲେ ମରିବୁ ରେ ହଁ ଦିଅ ଦିଅ ଆଉ 5 ଲକ୍ଷ ଦିଅ 10 ଲକ୍ଷ ଦିଅ 20 ଲକ୍ଷ ଦିଅ ପାପ ପଇସା ଗୁଡାକ ସେ ଡ ଭୟ କରିକି ଏଇଟା ଭୟରେ ଧର୍ମକୁ ଆଚରଣ କରୁଛନ୍ତି କିନ୍ତୁ ତାର ପାରମ୍ପରିକ ତାଙ୍କର ଯୋଉ ଗତି ମୁଁ ହଉଛି ଆତ୍ମା ସେଠି କିଛି ଆତ୍ମା ନାହିଁ ତାର କିଛି ନାହିଁ ସେଠି ମୁଁ ଦେଖିଥିବ ସେଠି ସକାଳୁ ଉଠିବ ବୋହ ହେବେ ତାପରେ ଉଠି ଆସିବେ ସାଙ୍ଗେ ସାଙ୍ଗେ ଚା ପିଲେ କଣ ଏଠି ଡାକୁଥିଲ ରାଧେ ରାଧେ ଗୋବିନ୍ଦ ଗୋବିନ୍ଦ ପୁଣି 5 ମିନିଟ୍ ଗଲାଣି ସେ ଚା ବାଲା କୁ ଚା ପିଲେ କଣ କଣ ସେ ଧର୍ମ ତାପରେ ସରିଲା ପେପର ଦେଖ ପୁଣି ଘରକୁ ଚାଲ ପୁଣି ଖା ପିଏ କର ପୁଣି ତାଙ୍କର ଚାଲ ଆଉ ତାଙ୍କ ପଚାରେ ତାଙ୍କ ଫିଲୋସଫି ନା କର୍ମ କର ଯେହେତୁ କର୍ମ କରିବି ବାପା ପଡିଛୁ ସଂସାରରେ ପୁଣି କଣ କର୍ମ କରିବୁ ଯେହେତୁ ଏଇ ଭାରତ ବର୍ଷରେ ଯୋଉ ଧର୍ମଟା ଏତେ କମ୍ପ୍ଲିକେସି କରିଦିଆଗଲା ଏ ବିଭିନ୍ନ ଯୋଉ ମତାବଲମ୍ବୀ ମାନେ ଆସିଲେ ଏମାନେ କୌଣସି ବେଦ ପୁରାଣର ସିଦ୍ଧାନ୍ତ ଜାଣନ୍ତିନି ଆଉ ଏମାନେ ପୁଣ୍ୟମାନେ ସବୁ କଳିଯୁଗ ଏଇଟା ହବ ତା ପୁଣ୍ୟ ଅଛି ବାକ୍ଚାତୁରୀ ଆଉ ସବୁ ପୂର୍ବର ପୁଣ୍ୟ ଗୁଡାକ ଅଛି ତା ବଳରେ ସେଗୁଡାକ ସବୁ ହଜାର ହଜାର ସମ୍ପ୍ରଦାୟ ସବୁ ତିଆରି କରିଦେଲେ ଯାହାଦ୍ୱାରା ଲୋକମାନେ ଆଉ ପାରମ୍ପରିକ ଯୋଉ ସନାତନ ଧର୍ମର ଯୋଉ ଶିକ୍ଷା ଗୁଡାକୁ ତାକୁ ଗ୍ରହଣ କରିବା, ସେଗୁଡାକ ସେଗୁଡ଼ା କୋଉଟା ଗୋଟେ ବଡ ବାବାଟା ସେ ତାର ସେ ପ୍ରବଚନ ଦଉଛି, ସେ ବସିଥିଲା ଶବ୍ଦ କହୁଛନ୍ତି, ସେ ବାବା ସେମାନଙ୍କୁ ଦେଖିଲା କଣ ସେ କଣ ଇଣ୍ଟର ତାଙ୍କୁ କହ ଚା ଟିକେ ଆଣିଲ, ତୁ କଣ ଚାହା, ତୁ ହଜାର କଥା କହିଲୁ, ତୁ ଚାଟା ପି ଦଉଛୁ ଲୋକଙ୍କ ଆଗରେ, ତୁ ଲୋକ କଣ ଶିଖେଇବୁ, ତୁ ହଜାର କଥା ଜାଣେ, ତୁ କୋଉ କୋଉ ସିଦ୍ଧି କରିଥା, ସେଟା କଣ ଆମମାନେ ନବୁ, ସେଟା କଣ ଆମମାନେ ନବୁ, ତୁ ଚାଟା ପିଛୁ ପୁଣି ପବ୍ଲିକରେ କହୁଛନ୍ତି ଚାଟା ଆଣିଲ, ମାନେ ଏଇଟା ଗୋଟେ ଏଇଟା କଣ ଲୋକ କହୁଛନ୍ତି, ଏଇଟା ବଡ ଲୋକଟା ପ୍ରଭାସିଆ କୁହନ୍ତୁ, ତୁମେ ଏତେ ବଡ ବଡ କଥା କହୁଛ, ଚାହା ପାନର ଦାସ ତୁମେ, କୃଷ୍ଣଙ୍କର ଦାସ କଣ ତୁମେ, ଆତ୍ମା କଣ ଜାଣି, ତୁମେ ଚାହା ପାନକୁ ଛାଡି ପାରୁନ, ତେଣୁ ଯୋଉ ଦେହାତ୍ମ ବୁଦ୍ଧିଟାକୁ କାଟିବାଟା ଭକ୍ତି ଯୋଗ ଛଡା ଅଲଗା କୌଣସି ଉପାୟ ନାହିଁ। ଦେହାତ୍ମ ବୁଦ୍ଧିଟା ବହୁତ ବଡ ଜିନିଷ, ଦେହକୁ ଆତ୍ମବୁଦ୍ଧି କରିବା। ଏ ଜୀବ ସଙ୍ଗରେ ସନ୍ଦର୍ଭ ମୁଁ ଦେଖୁଥିଲି, ତାକୁ ବୁଝିବା ବହୁତ କଷ୍ଟ, ଆଉ କଣ ଆଜିକାଲି ସବୁ ଆଉ ବୟସ ତାକୁ ସବୁ ପଡିବ, ବହୁତ ଜଟିଳ ପାଠ ସେ ସେଇଟା ଲେଖୁଛନ୍ତି, ଯୋଉ ଭାଗବତ ସନ୍ଦର୍ଭରେ ସେ ଲେଖୁଛନ୍ତି ସେ ଜିନିଷଟା। ଜୀବର ସବୁଠୁ ବଡ ଚ୍ୟାଲେଞ୍ଜ ହେଲା ଅବିଦ୍ୟା। ଜୀବ ହଉଛି ଭଗବାନଙ୍କର ଅଂଶ, ସେ ତଟସ୍ଥ ଶକ୍ତି, ଭଗବାନଙ୍କ ତିନି ଶକ୍ତିରୁ ସେ ଭଗବାନଙ୍କର ଶକ୍ତି, କିନ୍ତୁ ଅବିଦ୍ୟାଟା ତାକୁ ଧରିଦେଇଛି। ଅବିଦ୍ୟାଟା କଣ, ପ୍ରବାସ ବଳ କୁହନ୍ତି, ଶରୀରଟାକୁ ଆତ୍ମଜ୍ଞାନ କରି, ସ୍ୱରକୁ ଆତ୍ମଜ୍ଞାନ କରେ, ଏଇଥିରେ ତ ସବୁ ପଶୁଛନ୍ତି। ଆଉ ଏଇଟା ଆଜିକାଲି ଧର୍ମ କଣ, ସ୍ୱର ମୋ ଭଲ ମୋ, ଯେତେ ଜଣ ସେ ସବୁ କୋଉ ବାବା କତିକି ଯାଉଛନ୍ତି, ପଚାରିଲେ କାହିଁକି ଯାଉଛନ୍ତି, କେହି ଜଣେ ଏଠି କହିବ ମୁକ୍ତି ମୋର ଦରକାର, ସେ କିଏ ଭବିଷ୍ୟତ କହିଦେଉଛି, କିଏ ଅତୀତ କହିଦେଉଛି, କିଏ ବର୍ତ୍ତମାନ କଥା ପଚାରିଲ, କିଏ ଜଣେ ଯିଏ ଲୋକ ଯାଉଛି, ଜଣେ ଲୋକ କହୁଛି କି ମତେ ବାବା ମୁକ୍ତି ଦରକାର, ମତେ ଶାନ୍ତି ଦରକାର, କାହିଁକି ଶାନ୍ତି ଦରକାର, ଘରେ ନିଆଁ ଜଳୁଛି, ଶାନ୍ତି ପାଇଗଲା ପରେ କଣ କରିବୁ, ପୁଣି ତିଷ୍ଠା ପିଲାଙ୍କ ସାଙ୍ଗରେ ପୁଣି ମାତିବୁ, ପୁଣି ଖାଇ ପିଇବୁ, ପୁଣି ଭୋଗ କରିବୁ, ଏଟା ଧର୍ମ କିରେ, ସେଇଟା ଧର୍ମ କି? ଯେତେ ଜଣ ଆଜି ଧର୍ମ ବୋଲି କହୁଛନ୍ତି ବା ଯୋଉମାନେ ସବୁ ଅନୁସରଣ କରୁଛନ୍ତି, ତାଙ୍କର କାହାର ଉଦ୍ଦେଶ୍ୟ ନାହିଁ ସଂସାରରେ, ମୁଁ ହଉଛି ଆତ୍ମା, ମୁଁ ଏଠି କଷ୍ଟ ପାଉଛି, ମୋତେ ଭଗବାନ ପାଖକୁ ଯିବ, ଏଇଟା କେହି ଜାଣୁ, ସମସ୍ତେ ସେଇ ଧର୍ମ କରିବେ କାହିଁକି, ଏଠି ସେ ଲେଖୁଛନ୍ତି ଡାଇରେକ୍ଟ, ଆଉ ଯିବ ସମୟ ଭକ୍ତି ସନ୍ଦର୍ଭରେ ଡାଇରେକ୍ଟ ଲେଖି ଦଉଛନ୍ତି, ଏଟା ଗୋଟେ ପରମ୍ପରା କରିଦେଇଛନ୍ତି, ଧର୍ମ ଅର୍ଥ କାମ, ଧର୍ମ କାହିଁ କରିବେ, ଅର୍ଥ ପାଇଁ, ଅର୍ଥ କାହିଁ କରିବେ, କାମନା ପାଇଁ, ପୁଣି କାମନା ପୁଣି ଧର୍ମ କାହିଁ କରନ୍ତି, ଧର୍ମ କଲେ ଅର୍ଥ ଆସିବ, ଏ ସମସ୍ତେ 99 କେବଳ ଏଇ ଗୌଡ଼ିଆ ସଂସ୍କୃତିରେ, ଆମର ଗୌଡ଼ିଆ ପରମ୍ପରାରେ ଯେଉଁମାନେ ଶୁଦ୍ଧ ଭାବକୁ ଜାଣିଛନ୍ତି, ତାଙ୍କ ଛଡା ଯେତେ ପ୍ରକାର ଧର୍ମ, ଧର୍ମ ପ୍ରଜିତ କୈତବତ୍ର, ଏଇଟା ସବୁ କୈତବ ଧର୍ମ, ଠକାମୀ ଧର୍ମ ଗୁଡାକ, ନା କାହିଁକି ଜଣେ ଯୁକ୍ତି କରିବେ, ଆପଣ କାହିଁକି ଏମିତି କହୁଛନ୍ତି, ନା ଧର୍ମ ସେ ତୁମେ ଭାଗବତଟାକୁ ମନା କରିଦିଅ, ଭାଗବତ ବନ୍ଦ କର, ଧର୍ମସ୍ୟ ଅପବର୍ଗସ୍ୟ ନାତୋ ଅର୍ଥାୟ କଳ୍ପତି, ଧର୍ମର ଚରମ ଲକ୍ଷ୍ୟ ହେଉଛି ମୁକ୍ତି, କିନ୍ତୁ ଜଣେ ମୁକ୍ତି କଥା କହୁନା, ଯିଏ ଉଦ୍ଧାର ଯିଏ କହୁଛି ସିଏ ବି ଉଦ୍ଧାର ସଂସାରରୁ ପାର ହେବା କଥା କହୁନି, ଆଉ ଯିଏ ଯାଉଛି ବି ସିଏ ବି କହୁନି ମୁଁ ସଂସାରରୁ ପାର ହେବି, ତା ତୁମର ଉଦ୍ଦେଶ୍ୟ କଣ, ଧର୍ମସ୍ୟ ଅପବର୍ଗସ୍ୟ ନାତୋ ଅର୍ଥାୟ କଳ୍ପତି, ଅପବର୍ଗ ତ ଚାହୁଁନ, ଧର୍ମ କରୁଛ ଅର୍ଥ ପାଇଁ, ସ୍ପଷ୍ଟ ହେଇଗଲା, ଧର୍ମର ଲକ୍ଷ୍ୟଟା ଯଦି ମୁକ୍ତି ହେଲା, ତୁମେ ମୁକ୍ତି ଚାହୁଁନ, ତାହେଲେ ଆଉ ଗୋଟେ କଣ ଫଳ ଧର୍ମର, ଅର୍ଥ, ଏଇଟା ଅର୍ଥ କାମୀ ନା ଆଉ ସବୁ, ତାଙ୍କ କାହିଁକି ଅର୍ଥ ଦରକାର, ଧର୍ମସ୍ୟ ଅପବର୍ଗସ୍ୟ ନା ତୋ ଅର୍ଥ ଏକଳ୍ପ ଯେ ନା ତୋ ଧର୍ମ ଏକାନ୍ତସ୍ୟ କାମଲା ଭାଇ ସ୍ମୃତା, ଅର୍ଥଟା କାହିଁକି, ନା କାମନା ପାଇଁ, ନା ଅର୍ଥଟା କାମନା ପାଇଁ ନୁହେଁ, ଅର୍ଥଟା ଧର୍ମ ପାଇଁ, ଅର୍ଥଟା ବିଷୟ ଭୋଗରେ ଲାଗିଗଲା ମାନେ ପୁଣି ବନ୍ଧନ ଦେଇଦେବ ମତେ, ମୁଁ ଭଗବତ କାର୍ଯ୍ୟ କରିକି ପୁଣି, କାରଣ ମୁଁ ତ ବିନା ଅର୍ଥରେ ଚଳିପାରିବିନି, ସ୍ୱର କର୍ମ କରିବ ଅର୍ଥ ଆସିବ, ପୁଣି ଅର୍ଥଟା କଣ ହେଇଯିବ, କାମରେ ଲାଗିଲେ ବନ୍ଧନ ହେଇଯିବ, ସେ ନାକି ଭଗବାନ କାର୍ଯ୍ୟରେ ଲଗେଇ ଭୋଗ ଲଗେଇ ପ୍ରସାଦ ପାଇ ଭଗବାନଙ୍କ ମନ୍ଦିର ଘର କରିବି, ଭଗବାନଙ୍କ ମନ୍ଦିର ରଖିବି, ନହେଲେ ଇନ୍ଦ୍ର ଦୁର୍ବୃତ ଲାଗିଲା, କାମସ୍ୟ ନ ଇନ୍ଦ୍ର ପ୍ରୀତି ଲାଭ ଯିବେ ତ ଯାହା ବତା, ମାନେ କାମନା କଣ, ଧର୍ମ ରହିଲା ମୁକ୍ତି ପାଇଁ ଅର୍ଥ ପାଇଁ ନୁହେଁ, ଏ ଜଗତର 99% ଧର୍ମ କେବଳ ଅର୍ଥ ପାଇଁ, ମୁକ୍ତି କଥା କେହି, ମୁଁ ଶାନ୍ତିରେ ରହିବି କଣ, ମୁଁ ଆଜ୍ଞା ମତେ ଶାନ୍ତି ଦରକାର, ଶାନ୍ତି ଦରକାର କେଉଁଠି, ଶାନ୍ତି ଦରକାର ଦେଖ କେତେ ବୋଗସ, ଯିଏ କହୁଛି ଯିଏ ମାଗୁଛି କେତେ ମୂର୍ଖ, ସେମାନେ ସେ କହୁଛ ହଁ ତୁ ନେଇଯା ଏ ମନ୍ତ୍ର ପଢ଼ ଶାନ୍ତି ରହିବି, ମୁଁ ଦେଖୁଥିଲି ସେ କହୁଛ ହଁ ତୁ ଏଇ ମନ୍ତ୍ର ପଢ଼ କି ମୂର୍ଖଟା, କି ତୁ ଯୋଉ କହୁଛୁ ତୁ ଏକ ନମ୍ବର ମୂର୍ଖ, ସେ ଯିଏ ନଉଛି ସେ ବି ଏକ ନମ୍ବର ମୂର୍ଖ, କେମିତି ତୁ ଶାନ୍ତିରେ କୋଉଠି ରହିବୁ, ଅଶାନ୍ତ ଜାଗାରେ କେମିତି ଶାନ୍ତିରେ ରହିବୁ, ଏଟା ଦୁଃଖଳା ଭଗବାନ କହିଲେଣି, ଦୁଃଖାଳ ଭଗବାନ କହିଛନ୍ତି ଯିଏ ତିଆରି କରିଛନ୍ତି ଦୁନିଆରେ, ସେ ଯୋଉ ବାବା ମନ୍ତ୍ର ଦଉଛନ୍ତି ବା ଯିଏ ତୁମକୁ କହୁଛି ସିଏ ଦୁନିଆ ତିଆରି କରିନି, ଦୁନିଆ ତିଆରି କରିନି କୃଷ୍ଣ। କୃଷ୍ଣ କଣ କହୁଛନ୍ତି ଏଟା ଦୁଃଖାଳୟ, ତୁମେ ଏଠି ଶାନ୍ତିରେ କେମିତି ରହିବ, ତୁ କେବେ ଶାନ୍ତିରେ ରହିପାରିବନି। ଭକ୍ତିଧାନ ସର ଠାକୁର ପ୍ରଭୁ ମାନେ ମନା କରିଛନ୍ତି ତୁମେ ଶାନ୍ତିରେ, ଏଟା ଶାନ୍ତିପ୍ରିୟ ଲୋକମାନଙ୍କର ସ୍ଥାନ ନୁହେଁ। ଶାନ୍ତି ରହିବା ପାଇଁ ଚାହୁଁଛ କେବଳ ଭଗବାନଙ୍କର କର୍ମ କରେ, ଯେତିକି ଭଗବାନ କର୍ମ କଲ ଯେତିକି ଶ୍ରବଣ କଲ କୀର୍ତ୍ତନ କଲ ସେତିକି ଶାନ୍ତି, ତାପରେ ଆଉ ଶାନ୍ତି ଆଉ ଯାହା କରିବ ଶାନ୍ତି। ଜଗତର ଧର୍ମ ଏଟା ନେଚରଟା ଆଉ ତୁମେ କେମିତି ଜଗତ ଧର୍ମଟା ବଦଳେଇ ଦେବ ଯେ ତୁମେ କହିବ ଶାନ୍ତିରେ ରହିବି, ଶାନ୍ତିରେ କିଏ ରହିଛି, କିଏ ରହିଛି ଶାନ୍ତିରେ ଦେଖିଲା, କିଏ ଶାନ୍ତିରେ ରହିଛି କୁହ ଦେଖିଆ, ଶାନ୍ତି ତ ଜଗତର ନାହିଁ। ତ ଧର୍ମର ଅର୍ଥ ଧର୍ମ ଲୋକ କରୁଛନ୍ତି ଅର୍ଥ ପାଇଁ, ଅପବର୍ଗ ପାଇଁ ନୁହେଁ, ମୁକ୍ତି ପାଇଁ ନୁହେଁ, ସେଥିପାଇଁ ସମସ୍ୟା ହଉଛି। ଆଉ ଅର୍ଥ ଅର୍ଥ ଆଣିକି ଧର୍ମ କାର୍ଯ୍ୟ କରିବା ଦରକାର, ଆଗରୁ ଲୋକ ଦାନ କରନ୍ତି, ପୁଣ୍ୟ କରନ୍ତି, ଭଗବାନଙ୍କର କାର୍ଯ୍ୟରେ ଲଗାନ୍ତି, କିନ୍ତୁ ଅର୍ଥଟା କଣ କରୁଛନ୍ତି, ଇନ୍ଦ୍ର ତୃପ୍ତିରେ ଲଗାଉଛନ୍ତି, କାମନା ପୂର୍ତ୍ତି କରୁଛନ୍ତି। କାରଣ କାମନା କଣ ଦରକାର, କାମ କାମସ୍ୟ ନ ଇନ୍ଦ୍ର ପ୍ରୀତି ଲାଭ ଜୀବିତ ଯାଉତା, କାମନା କାହିଁକି ନା ଇନ୍ଦ୍ର ପ୍ରୀତି ପାଇଁ ନୁହେଁ, ଜୀବିତ କାହିଁ ଖାଉଛେ ଆମେ କାହିଁ ଖାଇବା, ଇନ୍ଦ୍ର ପ୍ରୀତି ପାଇଁ ନୁହେଁ ବଞ୍ଚିବା ପାଇଁ। ବର୍ତ୍ତମାନ ବଞ୍ଚିବା ପାଇଁ କି ଖାଉଛି, ବର୍ତ୍ତମାନ ବଞ୍ଚିବା ପାଇଁ କି ଖାଉଛି କି, ସବୁ ଇନ୍ଦ୍ର ପ୍ରୀତି ପାଇଁ ଖିଆଉଛି। ଆଗରୁ ବଞ୍ଚିବା ପାଇଁ ସେ ମତେ ମୋର ମନ ପଡୁଥିଲା ସେଇଠି ବସି ଡେପ କଲାବେଳେ, ଏଇ ଆସ୍ତେ ଆସ୍ତେ ବନ୍ଦ ହେଇଯିବ, ମନେକର ତେଲ ମିଳିବନି ତା କଣ କରିବ, ଏବେ ପକଡା କଣ ପକଡା ପନିର ସେ କଣ ସବୁ ଛାଣିକି ସବୁ ଖାଆ ପିଇ କରୁଛ, ଆଉ ତେଲ ମିଳିବନି, ଏ ଯୋଉ କଣ ଖାଇବା ତେଲ ମନେକର ମିଳିଲାନି, କଣ କରୁଥିଲେ ଲୋକ ଦେଖ। ଭଗବାନ ଆମ ଆମ ଓଡ଼ିଶାରେ ଥିଲେ କି ନାହିଁ, ଏ ବାଇଗଣ ଗୁଡାକୁ ସେ ବାଇଗଣ ଆଳୁକୁ ତାକୁ କଣ ଗୋଟେ ଏଥିରେ ତାର ନାହିଁ, ଏଇ ଯୋଉ ଖଡିକା ଯୋଉ କଣ କୁହନ୍ତି ଯୋଉଟା ଝାଡୁ ମାରୁଛ, ସେ ଗୋଟେ କଇଁଚି ରଖିଥାନ୍ତି ପୁଆଁରେ କାଣ୍ଡରେ ରଖି ତା ଅନ୍ନ ଭିତରେ ପୋଡ଼େଇଦେବେ, ଯେ ପୋଡ଼ିକି ଖାଆନ୍ତି ନା ତାଙ୍କୁ ପୋଡ଼ା ଭଲ ଲାଗେ ନା, ସେ ସିଝି ଦେଲେ, ସେ ଦେଲେ ଲୁଣ ଲୁଣ ଲଙ୍କା ଦଳି ଦେଲେ ଖାଇଦେଲେ, ତେଲ କି ଦରକାର ନାହିଁ, ଲୋକ ତା ତେଲ ଖାଉନଥିଲେ, ସେ 100 ଗ୍ରାମ ତେଲ ହେଲେ ତାଙ୍କର ହେଇଗଲା ବହୁତ ଦିନ ଚାଲିଗଲା। ଏ ଗରିବ ଲୋକ ଯୋଉ ଆମିଷ ଗୁଡା ଖାଆନ୍ତି ସେ ପୋଡ଼ି ଖାଆନ୍ତି, କଣଟା କଣଟା ଅସୁବିଧା ଏହାର, ଭଗବାନ ସୃଷ୍ଟିରେ ବଞ୍ଚିବା ପାଇଁ ସବୁ ଭଗବାନ ଦେଇଦେଇଛନ୍ତି। ବର୍ତ୍ତମାନ କଣ ଇନ୍ଦ୍ର ତୃପ୍ତି, ଏ ବର୍ତ୍ତମାନ କାମସ୍ୟ ଇନ୍ଦ୍ର ତୃପ୍ତି, ବର୍ତ୍ତମାନ ଭୋଜନଟା ବି ଇନ୍ଦ୍ର ତୃପ୍ତି, ଶୋଇବାଟା ବି ଇନ୍ଦ୍ର, ସବୁ ଇନ୍ଦ୍ର ତୃପ୍ତି, ସେଥିପାଇଁ ମୁଁ ଜୀବନ ମିଳିନି କାମସ୍ୟ ନ ଇନ୍ଦ୍ର ତୃପ୍ତି। ଏ ଧର୍ମ କତୁରୁ କାମ ପାଇଁ ଆସିଲାଣି, ଏ ଯେତିକି ଧର୍ମ ଲୋକ ଯଦି ଧର୍ମର ଅର୍ଥ ଉପବର୍ଗ ନ ଜାଣିପାରିଲା ସେ ଲାଇନ ପଳେଇ ଆସିବ, ସେ ସେଇ ଇନ୍ଦ୍ର ତୃପ୍ତିକି ଆସିବ, ଲାଭେ ଜୀବିତ ଯାହା କଥା ଖାଲି ବଞ୍ଚିଯିବାର ଅଛି, ଏ କାହିଁ ଗଣ୍ଡେ ଖାଇବା, କାହିଁକି ଟିକେ କପଡା ଫପଡା ପିନ୍ଧିବା, ବଞ୍ଚିବାର ଅଛି ନା, କାହିଁକି ବଞ୍ଚିବା ତାହେଲେ, ଏତେ କଷ୍ଟରେ ବଞ୍ଚିବା କାହିଁକି, ଜୀବସ ତତ୍ତ୍ୱ ଜିଜ୍ଞାସ ମତ ଯଶ୍ୟ କର୍ମ ବି, ଖାଲି କଦ ଭଳିଆ ଖଟିବା ପାଇଁ ଆମକୁ କର୍ମ କରିବା ପାଇଁ ସଂସାର, ଏ ଶ୍ଳୋକକୁ ଭଲ ଭାବରେ ବୁଝିବାକୁ ପଡିବ ଆମକୁ, ଏ ସଂସାରକୁ ମୁଁ ଆସିନି ଖାଲି କଠୋର ପରିଶ୍ରମ କରିବା ପାଇଁ, ତତ୍ତ୍ୱ ଜିଜ୍ଞାସା, ତତ୍ତ୍ୱ ଜିଜ୍ଞାସାଟା ମୁଁ କିଏ କାହିଁକି ମୋର କଷ୍ଟ ପାଉଛି, ଏ ଯେମିତି ଭକ୍ତିନ ଠାକୁର ଲେଖିଲେ, ମୋ ଶରୀର ରହିଛି କିନ୍ତୁ ମୋ ଜଡ ଦ୍ୱାରା ବନ୍ଧ ହେଇକି ରହିଛି, କିନ୍ତୁ ଯେତେବେଳେ ଏଇଠି ଲେଖିଲେ ନା, ଯେତେବେଳେ ଆତ୍ମା ଯଥା ଆତ୍ମ ଅନୁଭବ ଆସିବ ସେତେବେଳେ ମୁଁ ଆକୁ ପରାଭବ କରିଦେବି, ସେ ଇନ୍ଦ୍ରିୟ ଆଉ ଆତ୍ମା ତାକୁ ଡିସ୍କ୍ରିମିନେଟ୍ କରିପାରୁଛନ୍ତି। ଆମେ କଣ, ମୁଁ ଦେଖିଲି, କିଏ ଦେଖିଲା, କଣ ଖାଇକି ଆସିଲ ତାକୁ ପଚାରିବ, କଣ ଖାଇକି ଆସିଲ, ହଁ ମୁଁ ଖାଇଲି, କିଏ ଖାଇଲା, ଆତ୍ମା ଖାଇନି, ଜିହ୍ୱା ଦ୍ୱାରା ଖାଇଲା, ପେଟ ଦ୍ୱାରା ତାର ପେଟରେ ଭରିଗଲା, ମୁଁ ଦେଖିଲି, କଣ ଟିଭି ଦେଖିଲି, ମୋବାଇଲ ଦେଖିଲି, ସବୁବେଳେ ମୁଁ କହୁଛେ, ମୁଁ ଦେଖିଲି, ମୁଁ ଖାଇଲି, ମୁଁ ଶୋଇଲି, ଆମେ ଆତ୍ମା ଗୁଡା କିଛି କରୁନି, ଏଟା କିଏ କରୁଛନ୍ତି, ଇନ୍ଦ୍ରିୟ ଗୁଡାକ ତାଙ୍କର 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 ଯୋଉ ପ୍ରୀତି ଗୁଡା ରହିଛି, ତାଙ୍କର ଯୋଉ ଆକର୍ଷଣ ରହିଛି ବିଷୟ ପ୍ରତି କରୁଛନ୍ତି, ସେଥିରେ କିଛି ନାହିଁ, କେବେ ବି କଣ କରିଦେଲା ପରେ ଆତ୍ମା ସୁଖୀ ହେଇନି। ତୁ ଦେଖ ପରୀକ୍ଷା କରିବି ଆତ୍ମା କଣ ସୁଖୀ ହେଇଛି, ତୁମେ ଯାହା କରୁଛ ଶରୀର ଶରୀର ପାଇଁ ସବୁ ଯୋଗାଡ଼ କରିଦେଲ, ସେ ଶରୀର ତାର ଟିକେ ପାଇଗଲା, 5 ମିନିଟ ତାକୁ ସୁଖ ଲାଗିବ, ପୁଣି ତାପରେ ଆରମ୍ଭ ହେଇଗଲା ଯୋଉ ଦୁଃଖକୁ ସେଇ ଦୁଃଖ। ସେଇ ଏ ଯୋଉ ଶରୀର ଆତ୍ମାର ଯୋଉ ପ୍ରଭେଦଟା ରହିଛି, ଏଇ ଯୋଉ ଧର୍ମ କଥା ଗୁଡାକ ଯୋଉ କୁହା ହଉଥିଲା ସବୁ କଣ, ଏସବୁ ଏଇ ଶରୀର ଆଉ ଆତ୍ମା ସେ ବ୍ରହ୍ମଣ ଧ୍ୟା କର୍ମଣି କଣ ଏଟା ବୁଝିବେ କଣ, ଏଇ କର୍ମ ଗୁଡା କୋଉ ବ୍ରହ୍ମ କର୍ମ ଗୁଡା କରୁଛନ୍ତି ନା କଣ, କିଛି ନାହିଁ ସଂସାର କର୍ମ ଭିତରେ ରହିଲେ ଶରୀର ଆତ୍ମା କିଛି ଜ୍ଞାନ ଗୁଡାକ କିଛି ନାହିଁ, ଧର୍ମ କଣ ଗୋଟେ ହୁଆ ହାଲା ବର୍ତ୍ତମାନ ତ ହୁଆ ହାଲା ଇଏ ସବୁ ପଶିଯିବା କଳିଯୁଗରେ ଏଟା ଲେଖା ହେଇଛନ୍ତି ଭାଗବତରେ ସବୁ ରଚନା ହେଇକି ରହିଛନ୍ତି ଆଉ ଲୋକ ତ ଆଉ ସେ ଜାଣୁନି ଯେ ମତେ ମୁଁ ହଉଛି ଆତ୍ମା, ମତେ ଭଗବାନଙ୍କର ସେବା କରିକି ମତେ ଶରୀର ମନ୍ଦନର ଉଦ୍ଧାର ପାଇବାକୁ ପଡିବ, ମତେ ଭଗବାନ ପାଖକୁ ଯିବାକୁ ପଡିବ। ତୁମେ ଖାଲି ଏତିକି କୁହ ନା ଦେଖିବା, ତୁମକୁ ଏ ସଂସାର ଛାଡିବାକୁ ପଡିବ, କେତେ ଜଣ ଲୋକ ଧର୍ମକୁ ଆସିବେ, ତୁମେ ସଂସାର ଛାଡିବ କି ନାହିଁ, ସଂସାରଟା ଛାଡିବ କି ନାହିଁ ମତେ କୁହ ନା କଣ, ସନ୍ତୋଷ ରହିବ ସବୁଦିନ, ତୁମେ ଛାଡିବ କି ନାହିଁ, ତୁମ ଦେହଟା ନା ଦେହଟା ଯିବ ନା ନାହିଁ, ଆଉ ଦେହ ତ ଗଲେ ସଂସାର ଛାଡ଼ିଲ, ଆଉ ତୁମେ ତ ସଂସାର ଛାଡ଼ିଲ, ସେ କଣ ଗୋଟେ ସେ ପୋଡ ଛୁଆଟି ବେଳେ ସେଇଟା ସବୁ ସେ ଆସିଛୁ ଲଙ୍ଗଳା ହେଇ ଯିବୁ ଶୂନ୍ୟ ହୋଇରେ କାହିଁକି ଆସିଛୁ ମନ, ସେ ଗୋଟେ ଓଡ଼ିଆ ଗୀତ ସେ ରେଡ଼ିଓରେ ବାଜେନି, କାହିଁକି ଆସିଛୁ ମନ କିସ ନବା ପାଇଁ, ତୁ କାହିଁକି ଆସୁଛୁ ମନ କଣ ନେଇକି ଯିବୁ, ଆସିଛୁ ଲଙ୍ଗଳା ହେଇ ଯିବୁ ଶୂନ୍ୟ ହୋଇ କଣ, ସେ ତାର ତାର ବୁଝିଲା ଆଜ୍ଞା ଲଙ୍ଗଳା ହେଇକି ଆସୁଛୁ ଶୂନ୍ୟ ହେଇକି ପଳେଇବୁ, କଣ ଶୂନ୍ୟ ହେଇକି ପଳେଇବୁ ମାନେ ମରିଗଲା ପରେ ଶୂନ୍ୟ ହେଇଗଲୁ, ଆସି ତ ଯିଏ ନ ବୁଝିପାରେ କଣ ମରିଗଲା କଣ ରହିଲା, ତୋର ଯୋଉ ବାପା ଥିଲେ ବୁଝୁଛ ନା ନାଇଁ ସନ୍ତୋଷ ପ୍ରଭୁ, ତୋର ବାପା ବର୍ତ୍ତମାନ କୁଆଡେ କଣ ବାପା କଥା ଚିନ୍ତା କରୁଛ କହିଲେ, ସେ କୋଉଠି ଅଛନ୍ତି କହିଲ, ଗଛର ଫଳ ଦେଖ, ତୁମେ ହେଲେ ଗଛର ଫଳ, ବାପା ଗଛର ଫଳ ତୁମେ, ତୁମେ ତୁମର ଏ ଫଳ ସଂସାର ଫଳ ଭୋଗୁଛ, ବାପା କୁଆଡେ, ସେ ସ୍ୱର୍ଗରେ କି ନରକରେ କଣ କିଛି ନାହିଁ, ସେ ପୁରୁଣା ଯୋଉଦିନ କୁହା ହବ କଣ ଶ୍ରାଦ୍ଧ ଅଛି ସେଦିନ ସେ ପୁଣି ମୁଣ୍ଡର ବୋଝ ବାପୁକୁ ଶ୍ରାଦ୍ଧ ଦବା, ସେ ଶ୍ରାଦ୍ଧ କଣ ସେଦିନ ନିରାମିଷ ଖିଆ ହବ କଣ ହବ ସିଏ ହବ ସେ ହବ, ଯେ କେମିତି ସେ ସରିଲା ବାରଟା ବାରଟା ସରିଲା ପରେ ବାପ ତାର ରାସ୍ତାରେ ରାପତାରେ ସେ ଗଛର ଫଳ ତାର ସେ ତାର ଫଳ ଭୋଗୁଛି ଗଛ ତାର ଶୁଖିକି ମରିଲାଣି, କିଏ ବାପା କୁଆଡେ ଗଲା କଣ ଗଲା କିଏ କାହା କଥା ଚିନ୍ତା କରୁଛି, ସେ କଣ ସେଟା କିଏ ସେ ଲେଖିଛନ୍ତି, ସେ ବୋଧେ ସେ ମାୟାବାଦ ଗୋଟେ କିଏ ଲେଖିଛି ମାୟାବାଦ, କି ସେ ଓଡ଼ିଶାର ଭାରି ପ୍ରସିଦ୍ଧ ନା, କିଏ କେତେ ଦିନ କାନ୍ଦିବ ସ୍ତ୍ରୀ କେତେ ଦିନ, ସ୍ତ୍ରୀ ଅଢେଇ ଦିନ ନା କଣ ନା ସ୍ତ୍ରୀ କାନ୍ଦିବ ସେ କେତେ ଦିନ, ହଁ ହଁ ସେ କିଏ କେତେ ଦିନ କାନ୍ଦିବ ସେ ଲେଖା ହେଇଛି, ଏତେ ଦିନ କାନ୍ଦିବ ସିଏ କେତେ ଦିନ କାନ୍ଦିବ, ମା ତାର ସେ ମା ଯିଏ ସେ ସବୁବେଳେ କାନ୍ଦି, ସେ କାନ୍ଦି ସେ ଆଗରୁ ମା କାନ୍ଦୁଥିଲେ ଏବେ କୋଉ ମା କାନ୍ଦିବ, ଏବେ କୋଉ ମା କଥା ସେଟା କିଛି ନାହିଁ, ସେ କିଛି ନାହିଁ ଛୁଆକୁ ଛାଡିଦେଇ ସେ କାହା ପଳେଇଗଲେଣି ଆଉ କଣ କାନ୍ଦିବେ, ସିଏ ତାଙ୍କର କି ଦୟା ଅଛି, ଛୁଆ ଗୁଡାକୁ ଛାଡିଦେଇ କାହାକୁ କୋଉ ପିଲା ସାଙ୍ଗରେ ପଳେଇଗଲେ, କଣ ତାଙ୍କର ଦୟା ଧର୍ମ ଅଛି କିଛି ନାହିଁ, ଏସବୁ ଏଇଭଳି କାରଣ ବ୍ୟକ୍ତି ତାର ଆଉ ଜାଣିପାରେ ନା ମୁଁ ହଉଛି ଆତ୍ମା, ଆସି ଆତ୍ମା ତାହେଲେ ଜାଣିପାରୁନି, ଆସି ତ କର୍ମ କରିବ, ଇନ୍ଦ୍ର ଗୁଡାକ ଅଛନ୍ତି କର୍ମ କରି ପାପ ପୁଣ୍ୟାତ୍ମକ କର୍ମ କରିକି ସଂସାର ଚକ୍ର ପଇଲା ହବ, ଭକ୍ତିଟା କଣ ଦୁଇଟାରୁ ପାପ କର୍ମର ଆଉ ପୁଣ୍ୟ କର୍ମରୁ ଦୁଇଟାରୁ ଉଦ୍ଧାର କରିବ ନା, ନନ୍ ପଡିଯିବ ଯୋଉଥିରେ ହେଲେ ଯୋଉ ଯିବ ହେଲେ ପଡିଯିବ, ପୁଣ୍ୟ କର୍ମ କରିଲା ମାନେ ପୁଣି ସ୍ୱର ପଡିବ, ପୁଣ୍ୟ ଯୋଉ କର୍ମ କରିବ ତୁମେ ସ୍ୱର ପାଇବ ଯିବ କୁଆଡେ, ବାପ ସମୟ ଚାଲିଲେ ସେପଟେ ବାପ ଭୋଗିବ ତାର କିଛି ନାହିଁ, ତାର କିଛି କିଛି ଗୋଟେ କିଛି କହିହବନି, ଏସବୁ ପୁଣ୍ୟ ବାପଙ୍କୁ ଦେଖୁନାହାନ୍ତି ସେ କିଏ ପ୍ରଧାନମନ୍ତ୍ରୀ ଥିଲା ଆଜି ଜେଲରେ ପଶିଲାଣି, ସେଥିରେ ବନ୍ଧୁକ ଧରିକି ଲକ୍ଷ ଲକ୍ଷ ଲୋକ ଗୋଟେ ସ୍ଲୋଗାନ ମାରୁଥିଲେ ବର୍ତ୍ତମାନ ପଶିଲା ଜେଲରେ, କିନ୍ତୁ ପ୍ରଧାନମନ୍ତ୍ରୀ ଯୋଉ ଜେଲରେ କାହିଁକି ପଶିଲୁ, ପୁଣ୍ୟ ସରିଗଲା, ପୁଣ୍ୟଟା ପ୍ରଧାନମନ୍ତ୍ରୀ ଥିଲା ବର୍ତ୍ତମାନ ଜେଲରେ କେମିତି ପଶିଲା, ନା ପୁଣ୍ୟର ତାହେଲେ ବଳଟା ରହିଛି, ପୁଣ୍ୟ ବଳରେ ସେ ତାର ସମ୍ମାନ ମିଳିଲା ସବୁ ପଦବୀ ମିଳିଲା, ପୁଣ୍ୟ ସରିଯିବ ପାପ ବେଳେ ଚାଲି ଆସିବ ପଶିବ ଭିତରକୁ ଯିବ, ଏ ପୁଣ୍ୟ ପାପାତ୍ମକ କର୍ମ, ସେଥିପାଇଁ ତା ପରବର୍ତ୍ତୀ ଶ୍ଳୋକରେ ଭଗବାନ କହିଲେ ବ୍ରହ୍ମଣ ଦାୟ କର୍ମଣି ସଙ୍ଗସ୍ତ କରୋତି ଜନ ଲିପ୍ୟତନ ସପାପେନ ପଦ୍ମପତ୍ର ମିରାମ୍ବସା, ତୁମେ କୃଷ୍ଣ ଚେତନାରେ କର୍ମ କର, ଘର କାମ କର, ସେ ଯେ ଚାଷ କରିବା ବାସ କରିବା ରୋଷେଇ କରିବା କିନ୍ତୁ ସବୁ ଭଗବାନଙ୍କୁ ନେଇକି କର, ନହେଲେ ତୁମେ ପୁଣ୍ୟ ପାପାତ୍ମ କର୍ମର ବନ୍ଧନ ପଡିଯିବ, ଭଗବାନଙ୍କ ଚିନ୍ତନ ତୁମେ ନ ରହିବ ଭଗବାନଙ୍କୁ, ନହେଲେ ଭଗବାନ କାହିଁକି ଏତେ କଥା ସବୁ କାହିଁକି ଗୀତାରେ କାହିଁକି କହିଲେ ମତେ ଅର୍ପଣ କରି ତୁମେ ଖାଅ ଯଦି କରୁଛି ଯଦ ଅସ୍ନାସି କାହିଁ କହିଲେ, ତୁମେ ଯାହା କରୁଛ ମୋ ପାଇଁ କର, ଏଟା କାହିଁ କହିଲେ, ଆଉ ଯୋଉ କଣ ସେ ପ୍ରଧାନମନ୍ତ୍ରୀର ବଗିଚା, ସେ ରାଷ୍ଟ୍ରପତିର ବଗିଚା, ସେ ତମ କଣ ଭୁବନେଶ୍ୱର ସେ ପାର୍କ ସବୁ ଗୁଡାକ ମନ୍ତ୍ରୀମାନେ କରୁନାହାନ୍ତି? ମାନେ ବଡ ବଡ ପାର୍କ ସବୁ କରିକି ରଖିଛନ୍ତି, ବିଶାଳ ବଡ ବଡ ପାର୍କ, ସେଟା କର୍ମ ଗୁଡା କରୁଛନ୍ତି। ଆମର କଣ ମନ୍ଦିର କରା ହଉନି କର୍ମ? ଆମର ଇଏ ସେଇ ମାୟପୁର ଜଣ ଦେଖିବ କେତେ ସୁନ୍ଦର ଭାବରେ ସବୁ ରଖା ହେଇଛି, ସେଠି ସେ ଗଛକୁ କାଟି 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 ସେ ଗଛ ପାପରେ ସେ ସଫା ହେବେ। ଏଇଟା କଣ ତାଙ୍କ ସୌନ୍ଦର୍ଯ୍ୟ ପାଇଁ କରୁଛନ୍ତି ନା କାହା ପାଇଁ କରୁଛନ୍ତି? ସେଇ କର୍ମଟା ସେଠି ବନ୍ଧନ ହେଇଗଲା, ଏଇ କର୍ମଟା ଭଗବତ ନିର୍ଦ୍ଦେଶରେ ହେଇଗଲା। ଭଗବାନ କହିଲେ ଯଦି କରୁଛି ମୋ ପାଇଁ କର, ଏ କର୍ମଟା ବନ୍ଧନ ମୁକ୍ତ ହେ। ପ୍ରଭୁପାଦଙ୍କୁ ସେ ଉଦାହରଣ, ସେ କଥା ପ୍ରଭୁପାଦ ଉଦାହରଣ ଦଉଛନ୍ତି। ପ୍ରଭୁପାଦ ଗୋଟେ ରିପୋର୍ଟରେ ଯୁକ୍ତି କରୁଛି, ଆପଣ ଯୋଉ କହୁଛନ୍ତି ପନିପରିବା ଖାଉଛନ୍ତି, ପନିପରିବାରେ ବି ଜୀବନ ଅଛି, ପନିପରିବାରେ ଜୀବନ ବି ଅଛି। ପ୍ରଭୁପାଦଙ୍କୁ ଆଉ ଯୁକ୍ତି ମାନେ ଶାସ୍ତ୍ର କହୁନାହାନ୍ତି, ମାଛରେ ବି ଜୀବନ ଅଛି, ପନିପରିବାରେ ବି ଜୀବନ ଅଛି ନା। ପ୍ରଭୁ ସାଙ୍ଗେ ସାଙ୍ଗେ ଆଉ ଶାସ୍ତ୍ର କହୁନାହାନ୍ତି, କାରଣ କାହା କେମିତି କହିବାକୁ ପଡିବ? ସେ ତ ଭଗବାନ ପୁରା ବିଚକ୍ଷଣ ପ୍ରଭୁଙ୍କ ଲୋକ ସିଏ, ଏଇ ଜଗତ ଲୋକ ଗୁଡାଙ୍କୁ କେମିତି ସବୁ ଜାଗୃତି, ତାଙ୍କ ନାସ୍ତିକତାକୁ ନିର୍ବିଶେଷ ଶୂନ୍ୟବାଦୀ ଗୁଡାକ ସବୁ ଦିଟା ତ ନିର୍ବିଶେଷ ଆଉ ଶୂନ୍ୟବାଦୀ, ନିର୍ବିଶେଷବାଦୀ ଶୂନ୍ୟବାଦୀ ଭରି ହେଇଛନ୍ତି ପୁରା ଭାରତବର୍ଷରୁ ବିଦେଶ ପାଇଁ ସବୁଟା ନିର୍ବିଶେଷ ଶୂନ୍ୟବାଦୀ। ଆଉ ସାକାରବାଦକୁ କିଏ କୃଷ୍ଣଙ୍କୁ ମାନୁଛନ୍ତି? ପ୍ରଭୁ ଆମେ କୃଷ୍ଣଙ୍କ ଅର୍ଡରକୁ ଫଲୋ କରୁଛୁ, କୃଷ୍ଣ କହିଛନ୍ତି ଖା ଆମେ ଖାଉଛୁ, ଅର୍ଡରକୁ ଫଲୋ କରିବାକୁ ପଡିବ। ପ୍ରଭୁ ସାଙ୍ଗେ ଉଦାହରଣ ଦେଇଛନ୍ତି, ଯେମିତି ମର୍ଡର କରିବାଟା କଣ, ମର୍ଡର କରିବା ଗୋଟେ ଦୋଷ, କିନ୍ତୁ ଅର୍ଡରରେ ମର୍ଡର କରିବାଟା କି ଦୋଷ ନାହିଁ, ତାକୁ ଆହୁରି ପୁରସ୍କାର ମିଳିବ। ପୋଲିସ ପାଖରେ ସେ କଣ ରାଇଫଲ ରହିଛି କଣ, ସେଟା କିଏ କହୁଛ କି କଣ, K-47 ନା କଣ, ସେ ସବୁ ରଖିଛ ରାଇଫଲ ରହିଛି, ସେ ରାଇଫଲ ସେ କାହାକୁ ନିଜେ ମାରିଲା, ଗୋଟେ ଚୋରକୁ ମାରିଲେ ବି ସେ ମରିବ। ଚୋରକୁ କୋର୍ଟ କତିରୁ ଫାଇନାଲ ଆସିଲା ପରେ କୋର୍ଟ ତାକୁ ଦଣ୍ଡ ଦବ, ପୋଲିସ ମାରିପାରିବନି, ପୋଲିସ ଗୁଡ଼ି କରିପାରିବନି କାହାକୁ। ପୋଲିସ ଯଦି ତା ପାଖରେ ଅସ୍ତ୍ର ଅଛି, କିନ୍ତୁ ସେ କାହାକୁ ଗୁଳି କରିକି ମାରିପାରିବନି, କିନ୍ତୁ ତା କମାଣ୍ଡର ଯଦି ଅର୍ଡର ଦେଲା, ସେ ଯେତେଟା ମାରିଦେବ ସେଥିରେ କଣଟା ଅସୁବିଧା ହବ, ତାକୁ ପୁରସ୍କାର ମିଳିବ। ତେଣୁ ଆଦେଶରେ କର୍ମ କଲେ, ଏ ଜଗତର ତା ଆଦେଶରେ ହାୟର ଅଥରିଟିର ଆଦେଶରେ କର୍ମ କଲେ ବନ୍ଧନ ପୂର୍ଣ୍ଣ। ଭଗବାନ ଯାହା କହିଛି ନା, ଭଗବାନ କି ପ୍ରଭୁ ସେ କହିଲେ, ଭଗବାନ କହିଛନ୍ତି ଖାଇ ନାହିଁ ଆମେ ଖାଉଛୁ, ଭଗବାନ ସେ ଲୋକ କହୁଛନ୍ତି କୋଉଠି ଭଗବାନ କହିଛନ୍ତି, ସେ କିଏ ଗୋଟେ ଏବେ ମଧ୍ୟ ଯୁକ୍ତି କରୁଥିଲା, ସେ ପଚାରିଛନ୍ତି କଣ କେଉଁଠି ଭଗବାନ କହିଛନ୍ତି ଯେ ମାଛ ମାଂସ ଖାଇବ ନାହିଁ, ଲୋକଙ୍କର ଏଇ ଯୋଉ ମୂଢ ଲୋକ ଅଛନ୍ତି ନା, କେଉଁଠି କୋଉଠି ଲେଖା ହେଇଛି ମାଛ ମାଂସ ଖାଇବ ନାହିଁ ଦେଖାଅ, ତାଙ୍କୁ ତାଙ୍କୁ ଉତ୍ତର ଦବ, କେଉଁଠି ଲେଖା ଅଛି ମାଛ ମାଂସ ଖାଇବ ଦେଖା। ତୁମେ ଯୋଉ କହୁଛ, ସିଏ କହୁଛନ୍ତି ମାଛ ମାଂସ ଖାଇବା କୋଉଠି ଗୀତା ଭାଗ ଉତ୍ତର, ତାଙ୍କ ସିଏ ତ ସିଏ ତ ଗୀତା ମାନେ ଟୋଟାଲ ତାଙ୍କ ଜୀବନରେ ପଡ଼ିନାହାନ୍ତି, ସେ ଟୋଟାଲ ଗୀତା ଭାଗ ପଡ଼ିନାହାନ୍ତି। ଆଚ୍ଛା ଯଦି ପଡ଼ିଛନ୍ତି, ସେ କହିବେ ଆଜ୍ଞା ମାଛ ମାଂସ ଖାଇବା କଥା ଗୀତା ଭାଗ ତ ଲେଖା ନାହିଁ, ଏଇଟା ଖାଇବ ଏଇଟା ଖାଇବନି ଗୀତା ଭାଗ ତ ଲେଖା ନାହିଁ। ଯଦି ଲେଖା ନାହିଁ, ତୁମେ କୁହ କେଉଁଠି ଲେଖା ଅଛି ଏଟା ଖାଇବ ବୋଲି ଲେଖା, ଯୋଉଟା ଲେଖା ନାହିଁ ଯୋଉଟା ଲେଖା ଅଛି ଦିଟା କ୍ୟାନସଲ କରିଦିଅ। ତୁମେ କହୁଛ ଲେଖା ନାହିଁ, ଆମେ କହୁଛ ତୁମେ କହୁଛ ତୁମେ ତ କହୁଛ ଗୀତା ଭାଗବତରେ ଲେଖା ନାହିଁ, ଆଉ କେଉଁଠି ଲେଖା ଅଛି ଯୋଉ ବିଷୟରେ ନାହିଁ ସେଟା କରୁଛ କାହିଁକି କୁହ? ତୁ ଯୋଉ ବିଷୟରେ ଲେଖା ଯାଇନି କରୁଛ କାହିଁକି? ତୁମର ମନ କାହିଁକି କରୁଛ ମାଛ ମାଂସ ଗୋଟେ ଜୀବକୁ ମାରିକି ଖାଉଛ? ତାଙ୍କୁ କହିଦେଲେ ସେ କଣ ମାଛ ମାଂସ କୋଡ ମାଛ ମାଂସ କୋଡ, ସେ ଚା ପାନ ବିଡ଼ି ସିଗାରେଟ ସେଗୁଡ଼ା ସବୁ ସାଙ୍ଗେ ସାଙ୍ଗେ କହିଦେବେ। ସେ ରାମ ଖାଉଥିଲେ ନା, ସେ କଣ ନା କଣ ଦଶରଥ ଖାଉଥିଲେ, ସେ ଦଶରଥ ହରିଣ ସେ ହରିଣ ମାଂସ ଖାଉଥିଲେ, ଯଦି ଦଶରଥ ହରିଣ ମାଂସ ଖାଉଥିଲେ, ତୁ ବାପା ହରିଣ ମାଂସ ଖା, ତୁ କୁକୁଡ଼ା କାହିଁ ଖାଉଛୁ? କଣ ଏଟା ପୁଣି କୁକୁଡ଼ା ଛେଳିଟା ଖାଉଛି, ଛେଳିଟା ପୁଣି ମଟନ କହିଲେଣି, କିନ୍ତୁ ମଟନ କଣ କହ ଛେଳି ଖାଉଛି ବୋଲି, ଛେଳିଟା ଖାଉଛି ବୋଲି କହ ତୁ। ଦଶରଥ ଯଦି ମୃଗ ମୃଗକୁ ଯାଉଥିଲେ ମୃଗ ମାରିକି ଆଣି ଖାଉଥିଲେ, ତୁ ତୋର ସେମିତି ବନ୍ଧୁକ ଧରିକି ଯା, ତୋ ଗାଁରେ ଯଦି ଜଙ୍ଗଲ ଥିବ କୋଉଠି ମୃଗ କୁହା, ଦଶରଥ କଣ ମୃଗ ଫାର୍ମ କରିକି ମୃଗ ଖାଉଥିଲେ? ଇଏ ସବୁ ସିଏ ଆଣିଆ ବଦମାସିଆ ସବୁ, ତୁମେ ତୁମର କଣ ଦଶରଥ ମୃଗ ଫାର୍ମ କରିଥିଲେ କି, ଡିଅର ପାର୍କ କରିକି ଗୋଟେ ଗୋଟେ ଆଣିକି ଖାଉଥିଲେ, ତୁମେ କୁକୁଡ଼ା ଖାଉଛ? ଇଏ ସବୁ ଧର୍ମ ନାମରେ ଏଗୁଡା ସବୁ ଧର୍ମର କଳଙ୍କ। ଆରେ ଧର୍ମ ଯଦି ତୁମେ ଧାର୍ମିକ ହବା କଥା ଧାର୍ମିକ ହୁଅ, ଅଧାର୍ମିକ ହବା କଥା ଅଧାର୍ମିକ, ନାସ୍ତିକ ଭଲ ଆସ୍ତିକ ଭଲ। ବର୍ତ୍ତମାନ ଲୋକ ଆସ୍ତିକ ନୁହନ୍ତି କି ନାସ୍ତିକ ନୁହଁ, ତାଙ୍କୁ କଣ ତୁମେ ଜାଣି ବି ପାରିବ, ନାସ୍ତିକ ଧରା ପଡିଯିବ, ରାବଣ ତାର ଡାଇରେକ୍ଟ ଡିନାଇଟ୍ କରୁଥିଲା ଭଗବାନ କିଏ ନାନି ମୁଁ ଭଗବାନ, ସୀତା ତାର ଭଲ ସେଟା ଧରା ପଡୁଥିଲା। ଏଇଟା ବର୍ତ୍ତମାନ କଣ ଭଗବାନଙ୍କୁ ମାନିବେ, ସେ ଅଧା ମାନିବ ଅଧା ମାନିବନି, ଦିନିକିଆ ଭକ୍ତ। ଦୁର୍ଗା ପୂଜା ଦିନ ମାଙ୍କ ଦୁର୍ଗାଙ୍କ ଦି ଚାଲିଗଲେ ବାସ, ସେଦିନ ଉପବାସ କରି କଣ କ୍ଷୀରି ଗୋଟେ ଖାଆନ୍ତା, କଣ ଦୁର୍ଗା କଣ କହିବେ, ଦୁର୍ଗା ଦଶମୀ ପୂଜା, ତାପରେ ଦିନ ପୁଣି ତଣ୍ଟି ଚିପା ହେଲା ମାଛର। ସୋମବାର ଦିନ ଦେଖିବ ଶିବ ମନ୍ଦିରରେ ପୁରା ମାଟ ପିଟା ପିଟି ହେଇକି କଣ ଏଇ ଯୋଉ ଯାଉଛନ୍ତି କଣ ପାଣି, ହଁ ପାଣି ପକେଇବା ନେଇକି ମାଟ ପିଟା ପିଟି ବାଟ ସାରା ଗଞ୍ଜେଇ ମଞ୍ଜେଇ ଖାଇକି ସେ ଗୁଡ଼ଗା ଖାଇକି ଯାଇକି ପାଣି ଢାଳି ଦେଲେ ତାଙ୍କର ହେଇଗଲା। ତାପରେ ଦିନ ପୁଣି ଆସିବେ ପୁଣି କୁକୁଡ଼ା ମୁଡ଼ା ହବ। ଏଇଟା କଣ, ଏଇଟା କୋଉ ଧର୍ମରେ ଏଇଟା ଯାଉଛି? ଧର୍ମ କରୁଛ ଧର୍ମ କର, ଅଧର୍ମ କରୁଛ ନାସ୍ତିକ ନାସ୍ତିକ ହବ, ଆସ୍ତିକ ଆସ୍ତିକ ହବ। ନାସ୍ତିକ ମାନେ କାହାକୁ କହନ୍ତି? ଜଣେ ବେଦାନୁଗାମୀ ସେମାନେ ନାସ୍ତିକ। ନାସ୍ତିକ କିଏ? ଯେ ବେଦକୁ ଟୋଟାଲ ମାନେ ନା, ମନା କରିଦିଏ। ହିରଣ୍ୟକଶିପୁ ଡାଇରେକ୍ଟ ମନା କରୁଥିଲ, ଭଗବାନ କିଏ ନାହିଁ ମୁଁ ଭଗବାନ, ହିରଣ୍ୟକଶିପୁ କହୁଥିଲ ମୁଁ ଭଗବାନ, ତୁମେ ସେଇଟା ଡାଇରେକ୍ଟ କୁହ ଭଗବାନ ଅଛନ୍ତି କି ତାଙ୍କ ମୁଁ ମାନିବିନି। ଇଏ ହଉଛନ୍ତି ଗୋଟେ ପାଗଳ, ଭଗବାନ ଅଛନ୍ତି, ଆଜି ଭଗବାନ ଅଛନ୍ତି ମାନୁଛୁ? ଆଗେ ଯିଏ କହୁ ଯିଏ ଯୁକ୍ତି ତୁମକୁ ତାଙ୍କ କୋଶ୍ଚିନ୍ ଏହା କର, ଭଗବାନ ଅଛନ୍ତି କି ନାହିଁ? ନା ଅଛନ୍ତି, ତୁମେ କେମିତି ଜାଣିଲ? ଫାଷ୍ଟ କ୍ୱେଶ୍ଚନ୍ କରିବ, ତୁମେ କେମିତି ଜାଣିଲ ଭଗବାନ ଅଛନ୍ତି ବୋଲି? ହଁ ଗୀତାରାମ ପଡୁଛି ଭାଗବତରୁ, ତାହେଲେ ଗୀତା ଭାରତ ମାନିଲା, ସେ ଗୀତା ଭାରତ ମାନ ଧରିବ, ତା ତଣ୍ଟିକି ଧରିବ। ଆଚ୍ଛା ତୁ ଗୀତା ଭାରତ ମାନୁଛୁ, ଭଗବାନ ଅଛନ୍ତି ବୋଲି ଗୀତାରେ ଜାଣିଲୁ, ତାହେଲେ ଗୀତାରେ ଯାହା ସେଇଟା ମାନ, ଭଗବାନଙ୍କୁ ମାନିବୁ ଭଗବାନ କଥାକୁ ମାନିବୁନି? ବାପା ଅଛି ନା? ହଁ ଅଛି ନା? ବାପା ଅଛି କିନ୍ତୁ ବାପା କଥାକୁ ମାନିବୁନି, ସେ ପୁଅ ନା ସନ୍ତୋଷ ବୁଝୁଛ ତ? ଏଇଭଳିଆ ତାଙ୍କ ତା କାନ ମୁଡ଼ିକି ଉଠୋଉସ କରାହ, କହିବ ମୋର ତୋର ବାପା ଅଛି ନା? ହଁ ବାପା ଅଛି, ମୁଁ ବାପା କଥା ମାନେ ନା। ଯିଏ କହିବ ମୋର ବାପା ଅଛି ମୁଁ ବାପା କଥା ମାନେ ନା, ସେ ପୁଅ କି? ଯିଏ କହୁଛି ମୁଁ ଧର୍ମକୁ ମାନେ, ଭଗବାନ ଅଛନ୍ତି କିନ୍ତୁ ମୁଁ ଧର୍ମର ନିୟମକୁ ମାନିବିନି, ତାହେଲେ ସେ ଧାର୍ମିକ କି? ସେଟା ନାସ୍ତିକ। ସେ ଧର୍ମ ନାଁରେ ଯାହାକୁ ବୁଝା ଗଲେ ସେ ନାସ୍ତିକ, ଯିଏ ଭଗବାନ ନିୟମ ମାନୁନା। ଯେମିତି ତୁମେ ବାପାକୁ ମାନୁଛ, ବାପାର କଥାକୁ ମାନୁନ, ତୁମର ଅବସ୍ଥା ଯାହା ସେ। ଜଗତରେ ସବୁବେଳେ ମନେ ରଖିବାକୁ ପଡିବ, ଭାଗବତ ଗୀତା ଯୋଉ ଯୋଉ ଶାସ୍ତ୍ର ଭଗବାନ ଯୋଉ କହିଛନ୍ତି ତାର ଆଧାର ଉପରେ ହିଁ ଆମକୁ କଥା କହିବାକୁ ପଡିବ। ଭଗବାନ ଏଇ କଥା ନେଇ କହୁଛନ୍ତି, ବ୍ରହ୍ମଣ୍ୟ ଅଧ୍ୟାୟ କର୍ମଣି ସଂଗସ୍ତପ୍ତ କରୋତି ଯ ଲିପ୍ୟତନ ସ ବାପ୍ୟନ ପଦ୍ମ ପତ୍ର ଇମାମ ବସା ପଦ୍ମଟା ଏହାପରେ ଭାଷ୍ୟ ଦେଇକି ଲେଖିଲେ, ବ୍ରହ୍ମ କର୍ମ ଅର୍ପଣ ପୂର୍ବକ ଫଳାଶକ୍ତି ତ୍ୟାଗ କରି ଯେ କର୍ମ କରନ୍ତି, ପଦ୍ମପତ୍ର ଯେଭଳି ଜଳ ଭିତରେ ରହିଲେ ଲିପ୍ତ ହୁଏ ନା, ସେଭଳି ତଦ୍ରୁପ କର୍ମ ପାପରେ ଲିପ୍ତ ହୁଏ ନା। ଯେମିତି ତାର ଉଦାହରଣ ଦେଲେ ବ୍ରହ୍ମ କର୍ମ, ଏ କୃଷ୍ଣ ଚେତନାରେ କର୍ମ, ସେଠି ଚୌପାସିଧା ଷ୍ଟାର୍ଟ କଲେ ଏଠାରେ ବ୍ରହ୍ମଣି କୃଷ୍ଣ ଚେତନା, ଯେ କୃଷ୍ଣ ଚେତନା କଥା ବୁଝା। ବ୍ରହ୍ମ ମାନେ ଆମର 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 ପାରିଭାଷିକ ହଉଛି ଏହା। ଜୀବ ଗୋସ୍ୱାମୀ ସବୁ ପୁରା ସ୍ପଷ୍ଟ ଲେଖି ଦେଇଛନ୍ତି, ଜ୍ଞାନୀ ମାନଙ୍କର ବ୍ରହ୍ମ କଣ, କର୍ମୀ ମାନେ କାହାକୁ ବ୍ରହ୍ମ କୁହନ୍ତି, ଏସବୁ ସନ୍ଦର୍ଭରେ ସବୁ ଲେଖିଛନ୍ତି। ଆଜିକାଲି କଣ ତାକୁ ଆଉ ପଢିବାକୁ ସମୟ, ଯାହା ଟିକେ ତ ମତଲବ ଇଚ୍ଛା ହଉଛି ଟିକେ ପଢି ପକଉଛ, କିନ୍ତୁ ତାକୁ କହିବ କଣ, ତାକୁ ବୁଝିବ କି? ସେସବୁ ସେ ମନା କରିଛନ୍ତି ସବୁ, ସେ ସ୍ପଷ୍ଟ ଲେଖି ଦେଇଛନ୍ତି। କର୍ମୀ ଜ୍ଞାନୀ ଯୋଗୀ ଭକ୍ତ ଏ ଚାରି ପ୍ରକାର ରହିଲେ ନା, ଚାରି ପ୍ରକାର ରହିଲେ ଆଧ୍ୟାତ୍ମିକବାଦୀ, ଚାରି ପ୍ରକାର ରହିଲେ ଚାରି ଧର୍ମର ଚାରି ପ୍ରକାର ଶ୍ରେଣୀର ଲୋକ ରହିଲେ। କର୍ମୀ ଲୋକମାନେ ବି ଧର୍ମ କରନ୍ତି ନା, ସେମାନେ ତ ବ୍ରହ୍ମ କୁହନ୍ତି, ସେ କାହାକୁ ରେଫର କରନ୍ତି? ଜ୍ଞାନୀମାନେ କାହାକୁ କୁହନ୍ତି, ଯୋଗୀମାନେ କାହାକୁ କୁହନ୍ତି, ଭକ୍ତ କାହାକୁ କୁହନ୍ତି? ବ୍ରହ୍ମର ପରିଭାଷା ଅଲଗା ଅଛି ନା। ଯେତେବେଳେ ଜ୍ଞାନୀମାନେ ବ୍ରହ୍ମ କଥା କହିବେ, ସେ ନିର୍ବିଶେଷ ବ୍ରହ୍ମ କଥା କହିବେ। ଆମର ତ ଭକ୍ତମାନେ ଯେତେବେଳେ ବ୍ରହ୍ମ କଥା କହିବେ, ସବୁବେଳେ ଚୈତନ୍ୟ ମହାପ୍ରଭୁ ଶିଖିଛନ୍ତି ଆମକୁ, ବ୍ରହ୍ମ ବୃହତ ବସ୍ତୁ କୃଷ୍ଣ, ବ୍ରହ୍ମ ଅର୍ଥ ବୃହତ ବସ୍ତୁ, ସ୍ୱୟଂ ଭଗବାନ, ସ୍ୱୟଂ ଭଗବାନ କୃଷ୍ଣ ଶାସ୍ତ୍ରରେ ପ୍ରମାଣ ସବୁ ଆଣିକି ଦେଇଛନ୍ତି, ସବୁ କେମିତି ଭଗବାନ ସୃଷ୍ଟି ସବୁ ଭଗବାନଙ୍କ ପାଖରୁ ଆସିଛି, ସବୁକିଛି ପ୍ରମାଣ ଦେଇଛନ୍ତି। ବ୍ରହ୍ମଣା ପ୍ରତିଷ୍ଠା ଅହମ୍, ସବୁବେଳେ ଆମ ଆଚାର୍ଯ୍ୟମାନେ ଏଥିରେ ଲେଖିଛନ୍ତି, ମୁଁ ହଉଛି ବ୍ରହ୍ମର ପ୍ରତିଷ୍ଠାତା। ତେଣୁ ଯୁକ୍ତି କରିବ, କୋଉଠି ଲେଖା ହେଇଛନ୍ତି ବ୍ରହ୍ମ ହଉଛନ୍ତି କୃଷ୍ଣଙ୍କର ଅଙ୍ଗ କାନ୍ତି ବୋଲି? ବ୍ରହ୍ମ କୃଷ୍ଣ ପାଖରେ ଆସିଛନ୍ତି, ଗୀତରୁ କାଟିବେ ତାକୁ। ଯିଏ କହୁଛନ୍ତି ମୁଁ ବ୍ରହ୍ମଙ୍କୁ ଧ୍ୟାନ କରୁଛି କିନ୍ତୁ କୃଷ୍ଣଙ୍କୁ ମାନୁନାହାନ୍ତି, ଏଟା ପାଗଳଟା ଯିଏ ତାକୁ ପାଗଳ ବୋଲି କୁହାଯିବ ଷ୍ଟ୍ରେଟ? କାରଣ ସେ ଗୀତା ପଡ଼ୁନି, ଭଗବାନ ନିଜେ କହୁଛନ୍ତି ମୁଁ ବ୍ରହ୍ମର ପ୍ରତିଷ୍ଠାତା। ଆଉ ଏମାନେ କଣ ଏସବୁ ଶାସ୍ତ୍ର ଯିଏ ନ ଜାଣିଲା, ସେ ତ ସବୁ ଏଭଳିଆ ସବୁ କଳ୍ପନା କରିବେ। ସେଥିପାଇଁ ପ୍ରଭୁ ପଚାରିଲେ କୃଷ୍ଣ ଚେତନାରେ କର୍ମ, ପଦ୍ମପତ୍ର ଜଳ ଭିତରେ ରହୁଛି, ଜଳର ସୁଗନ୍ଧ ଦୁର୍ଗନ୍ଧ ସେ ତା ଦ୍ୱାରା ପ୍ରଭାବିତ ହଉନି, ଜଳ ତାକୁ ସ୍ପର୍ଶ କରିପାରୁନି। ଜଳ ଧର୍ମ ଯାହା ସବୁ ରହିଲା, ପଦ୍ମପତ୍ର ସେଥିରେ ସେ କିଛି ହବନି, ସେ ଜଳ ଭିତରେ ରହିଛି, ସେ କଣ ପଦ୍ମ 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 ଫୁଲଟା କୋଉଠୁ ଆସୁଛି, କର୍ଦ୍ଦମରୁ ପଙ୍କରୁ ଆସୁଛି, ପଙ୍କର ବାସନାଟା କେମିତିକା, ପଙ୍କର ବାସନା ଗୋଟେ ଅଲଗା, ପଦ୍ମପତ୍ର କଣ ବାସ ସେମିତି ଆସୁଛି, ପଦ୍ମପତ୍ର ତୁମେ ଗରମ ଜିନିଷ ଖାଇବ, ଖିଚୁଡ଼ି ଖାଇବ, ଅର୍ଣ୍ଣ ଖାଇବ, ସେ ଦେଖିବ ତା ମହମହି ବାସ, ଯେତେ ସୁନ୍ଦର ପତ୍ର ଅଛି ଭୋଜନ ସାତ୍ତ୍ୱିକ ଲୋକମାନଙ୍କ ପାଇଁ, ଯେତେ ଯେତେ ସଂସାର କଦଳୀ ପତ୍ର ଠିକ ଭଲ ପଦ୍ମପତ୍ର, ତାର ସେ ସେ ଯେଉଁଠୁ ଜନ୍ମ ହେଇଛି ତାର ଗୁଣ ବି ତାଦେହରେ ନାହିଁ। ସେଭଳି ଏଇ ବ୍ରହ୍ମ କୃଷ୍ଣ ଚେତନ ଯେଉଁମାନେ କର୍ମ କରନ୍ତି, ଜଣାପଡୁଛି କର୍ମ ଗୁଡା ପାପ ପୁଣ୍ୟ ଭଳି, ସେ କହୁଛନ୍ତି ନା କୌଣସି ପାପ ତାକୁ ଲାଗିବନି, କାରଣ ସେ ଭଗବାନ ପାଇଁ ସବୁ କରୁଛନ୍ତି, ତାଙ୍କ ଚେତନାଟା ପୁରା କୃଷ୍ଣଙ୍କ ପାଖରେ ରହିଛି, ତ କିଛି ଲାଗିବନି। ଏଇ ଯେମିତି ଆମେ ଏଇ ଯୋଉ ଚାଷ କରୁଛେ କଣ ଏ ଘାସ କଟା ହଉଛି, ଏ କାହିଁକି ପାଇଁ ଘାସ କଟା ହଉନି, ଘାସ ଛିଡ଼ା ହଉଛି, ଏ ଫୁଲ ଗଛ ଗୁଡାକ ଯୋଉ କଣ କୁଡ଼ା ହଉଛି, ସେ ହେତିରେ କଣ ଜିଆ ଗୁଡା ମରୁନାହାନ୍ତି, ଚାଷ କଲା ବେଳକୁ ମରୁଛନ୍ତି, ତେଣୁ କହିବ ଆମ ପାପ ଲାଗିବ, ଆମର ଏଠି ପାପ କଣ, ଆମେ କୃଷ୍ଣ ପାଇଁ ଏଇଟା କରୁଛେ, କଣ ଫୁଲଟା ଆଣିକି ଆମେ କଣ ମୁଣ୍ଡରେ ଗୁନ୍ଥୁଛେ ନା କଣ, ନା ସେ କଣ କହୁଛ କଣ ଟେବୁଲ ଉପରେ ରଖନ୍ତି ତାକୁ କଣ ସଜାନ୍ତି ସବୁ, ଆମେ ସେୟା କରୁଛୁ କି କିଛି ନାହିଁ, କୃଷ୍ଣ ପାଇଁ କର୍ମ କରୁଛୁ, ଭଗବାନ ପାଇଁ ଏଇଟା କରାହଉଛି, ସେଥିରେ ଯାହା ଜୀବ ଗୁଡାକ ଯୋଉଠି ଜୀବ ହତ୍ୟା ହେଲା ଯାହା ହେଲା ସେଟାକ ଆମର ଆଉ କିଛି ନାହିଁ, ଆମେ ଜାଣି କରୁନୁ ଏଇଟା କର୍ମ କଲା ମାନେ ସେଟା ହବ, ଆଉ ସେଥିରେ କଣ ଝାଡୁ ମାରିବ, ପିଚିନ ପଶିଛି ଝାଡୁ ମାରିବ, ଏ କଳା ପିମ୍ପୁଡ଼ି ଗୁଡା ନଦୀ ଛଅଶହ କଳା ପିମ୍ପୁଡ଼ି ଥିବେ, ଝାଡୁ ମାରିଲେ ତ ରୋଷେଇ କରିବ, ଆସି ତାଙ୍କ ମରିଯିବେ, ମରିଗଲେ ଆମେ ଆଉ କଣ କରିବୁ, ଆମେ ତ କଣ କରିବୁ, ଆମେ ତ କୃଷ୍ଣ କର୍ମଟା କରିବୁ, ଆମେ ତାକୁ ଜାଣିକି ମାରିବୁନୁ, ତେଣୁ କୌଣସି କର୍ମର ପ୍ରତିକ୍ରିୟା ତାକୁ ବାନ୍ଧିବାକୁ ପଡିବନି, ଯଦି ସେ କୃଷ୍ଣଙ୍କ ପାଇଁ ଗୋଟେ କରୁଥିବ, ଭଗବାନ ପାଇଁ ଗୋଟେ କରୁଥିବ, ଅର୍ଜୁନ କହିବା କଥା ସେ ଅର୍ଜୁନ ତୁମେ ଯୋଉ ଯୁଦ୍ଧଟା କରିବ ସେଟା ତୁମେ କରୁଛ ବୋଲି କାହିଁ ଚିନ୍ତା କରୁଛ, ତୁମେ ମୋ ପାଇଁ କର, ତୁମେ କିଛି କରୁନ, ତୁମେ ସେ ଚେତନଟା କଣ, ତୁମେ ମୁଁ ହଉଛି ଭଗବାନଙ୍କର, ମୁଁ କୃଷ୍ଣଙ୍କର ଦାସ, ଏ ଯୁଦ୍ଧ ତାଙ୍କ ଆଦେଶରେ କରୁଛି, ତେଣୁ ମୁଖ୍ୟ ହେଲା ଆଦେଶ, ଆଦେଶ ପାଳନ କରେ ତୁମେ କିଛି ଅସୁବିଧା ହେଇ ନାହିଁ, ତେଣୁ ଭଗବାନ ଶ୍ରୀକୃଷ୍ଣ ଏଠି କର୍ମଯୋଗ୍ୟତା ପଞ୍ଚମଧ୍ୟାୟରେ କର୍ମଯୋଗ୍ୟତା ନେବେ, ନେଇକି ତାପରେ ଷଷ୍ଠ ପୁଣି ଧ୍ୟାନକୁ ବସିବେ, ହରେ କୃଷ୍ଣ ଶ୍ରୀ ପ୍ରଭୁପାଦ କି ଜୟ, ଶ୍ରୀ ଗୁରୁଦେବ କି ଜୟ, ଭଗବତ ଗୀତା କି ଜୟ, ନିତାଏ ଗୌର ପ୍ରମାନନ୍ଦେ ହରେ।